ದಶಮ ಸ್ಕಂದರ ಶ್ರೀಮದ್ ಭಾಗವತಂ ದಶಮ ಸ್ಕಂದರ ಏಕವಿಂಶತಮ ಅಧ್ಯಾಯ ಅಮ್ಮನ ಶ್ರವಣ ಕೊಡುತ್ತಲೆ ಶರತ ವಂದನ ಪ್ರಸಂಗ ಕ್ರಮೇ ಸುಖದೇವ ಗೋಸ್ವಾಮಿ ಬೆಣುಗಿದ್ದರ ದೃಶ್ಯಕ್ಕೆ ವರ್ಣನ ಕೊಡುತ್ತಿ ಬೆಣು ಕೃಷ್ಣ ಬೆಣು ವಾದನ ಕರಿಯಾ ಪರೆ ಗೋಪಿಮಾನಂಕರ ಅಂತರ್ಜ ಭಾವ ಸೃಷ್ಟಿ ಹೋಇಛಿ ଜୀବର ଆମର ଆମର ଯୋଉ ଜୀବ ଶରୀର ଆମେ ପାଇଛେ ମନୁଷ୍ୟ ଆମ ଶରୀର ଭାବଟି କଣ ରହିଛି ଆମ ଶରୀର ଭାବଟା ଜଡ଼ ଭାବ ସବୁ ରହିଛି ଯୋଉଟାକୁ ଆମେ ଭାବ ବୋଲି କହୁଛେ ପ୍ରୀତି ବୋଲି କହୁଛେ ଯାହାକୁ ଇଂଲିଶରେ ଆମେ ପ୍ରେମ ବୋଲି କହୁଛେ ଲଭ୍ ବୋଲି କହୁଛେ ସବୁ ଜଡ଼ ଜଡ଼ ପ୍ରୀତି ଜଡ଼ ଭାବନା ସବୁ ଜଡ଼ ବସ୍ତୁ ଚିନ୍ମୟତା କହୁଥିଲେ ନାହିଁ ଆଜି ଜଡ଼ ବସ୍ତୁର ଧର୍ମଟା କେମିତି ଦେଖ ଏଇଟା କ୍ଷଣ ଭଙ୍ଗର ଯେମିତି ଗୋଟେ ଜଣଙ୍କୁ ଭଲ ପାଇବାଟା ବି ସେଟା ସବୁବେଳେ ସମ୍ଭବ ନୁହେଁ କେହି ବି ଜଗତରେ ତା ସ୍ତ୍ରୀକୁ ସେମିତି ଭଲ ପାଇପାରିବ ନାହିଁ ସମ୍ବନ୍ଧଟା ସବୁ ପ୍ରକାର ସମ୍ବନ୍ଧଟା କ୍ଷଣ ଭଙ୍ଗୁର ଏଠି ଭାବଟା ଯୋଉ ରହିଛି ଜୀବର ଯୋଉ ଭାବଟା ରହିଛି ଜଡ଼ ଭାବ ତାକୁ ଚିନ୍ମୟତା କିଛି ନାହିଁ ଯେ ଚିନ୍ମୟ ଭାବ ଗୁଡିକ ଉଦୟ ହୁଅନ୍ତି ଆତ୍ମା ଉପରେ ଯୋଉ ଏସବୁ ଆବରଣ ଗୁଡିକ ରହିଛି ବହୁ ଜନ୍ମରୁ ବିଷୟକୁ ଭୋଗ କରି କରି ବିଭିନ୍ନ ଅନର୍ଥ ରହିଛି ବିଭିନ୍ନ ବୃତ୍ତି ସବୁ ଇନ୍ଦ୍ରିୟର ଜାଗ୍ରତ ହେଇଯାଇଛି ଶହ ଶହ ବୃତ୍ତି ଗୋଟିଏ ବୃତ୍ତି ନା ଇନ୍ଦ୍ରିୟ ଗୁଡା ବହୁତ ଶାଖା ହେଇଯାଇଛି ଭୋଗ କରି କରି କେଉଁ ଜନ୍ମରୁ ଚକ୍ଷୁଟା କଣ କଣ ଗୋଟିଏ ଜିନିଷକୁ ଦେଖିଛି ବହୁ ଜନ୍ମରୁ କେତେ ଜିନିଷ ଦେଖି ଦେଖି ଆସିଛି କଣ ନ ଦେଖିଛି ସେ ବହୁ ଶାଖା ହେଇଯାଇଛି ଯେ ଏମାନଙ୍କର ପ୍ରଭାବକୁ କେମିତି ରୋକି ହଉଥିବେ ତୁମେ ଯୋଉ ଏଇସବୁ ପ୍ରଭାବ ସବୁ ରହିଛି ଜଣେ କିଏ ରୋକିପାରିବ ଆମେ କଣ ରୋକିବା ଆମର କଣ କଣ ସାମର୍ଥ୍ୟ ରହିଛି କାହାର ନା ଜିହ୍ୱାର ବେଗକୁ ତୁମେ ରୋକିପାରିବ ନା ଉଦର ବେଗ ଉପସ୍ଥ ବେଗ ଚକ୍ଷୁର ବେଗ କାହା ବେଗ କର୍ଣ୍ଣର ବେଗ କାହାକୁ ରୋକିପାରିବ ଅସମ୍ଭବ ତେଣୁ ଚିନ୍ମୟର ପରିପ୍ରକାଶ ନ ହେଲା ପର୍ଯ୍ୟନ୍ତ ଜଣେ କେବଳ ଏଇ ସେବା ଭଗବାନଙ୍କର ସେବା କରି ପ୍ରାର୍ଥନା କରି ଐକାନ୍ତିକ ଶରଣାଗତି ହେଇ ନିଷ୍କପଟ ଭାବରେ କିଛି ସାଧୁଗୁରୁଙ୍କର ସେବା କଲା ଯେ ଚିନ୍ମୟତା କିଛି ପ୍ରକାଶ ହେଲା ତ ସେ କିଛି ବଞ୍ଚିଯିବ ନହେଲେ ଏଇସବୁ ପରିପ୍ରକାଶର ବସ୍ତୁ ସ୍ୱତ ପ୍ରକାଶର ବସ୍ତୁ ଏଥିରେ ତୁମେ କିଛି ବୁଦ୍ଧି ମନ ଇନ୍ଦ୍ରିୟ ସଂଯମ କରିକି ଯେମିତି ଗୋଟେ ସାଧନ ଦ୍ୱାରା କିଛି ଲବ୍ଧ କରିଦେବ କିଛି ଗୋଟେ କରିକି ପାଇଯିବ ସେଟା ଭାବନି ଏଇଟା କରିକି କିଛି ପାଇବାର ରାସ୍ତା ନୁହେଁ କେବଳ ଆମେ ଯେଉଁଟା ସବୁ କରୁଛେ ନା ଏଗୁଡ଼ା ସବୁ ଯୋଉ କରୁଛେ କେବଳ ଏଇ କୃପାର ପାତ୍ରତାକୁ ଆମେ ପାତ୍ରକୁ ଠିକ କରିକି ରଖୁଛେ କୃପା ପାଇବା ପାଇଁ ଆଉ ଏଇଟା ଏ କଲେ ହିଁ କୃପା ହୁଏ ଭଗବାନଙ୍କର ଭଗବାନ କାହିଁ କୃପା କରିବେ ସେ କରୁଣା ସିନ୍ଧୁ ସର୍ବଦା କୃପା କରୁଛନ୍ତି ଆମର ପାତ୍ରତା ନଥିଲେ ସେ କୃପା ରଖିବା କେଉଁଠି ପାତ୍ରତା ଦରକାର ନା ଆଉ ଜଣଙ୍କର ଗମ୍ଭୀରତା ଜଣଙ୍କର ସରଳତା ଜଣଙ୍କର ଐକାନ୍ତିକତା ତାର ଗମ୍ଭୀରତା ଦରକାର ସରଳତା ଦରକାର ଐକାନ୍ତିକତା ଦରକାର ଶରଣାଗତି ନହେଲେ ତାର ତ ଶରଣାଗତିରେ ନହେଲେ ସେ ଚିନ୍ମୟ ଜିନିଷଟା ତାର ଡିସେଣ୍ଡ ହବନି ନା ଐକାନ୍ତିକ ଭାବ ତାର ଯଦି ନ ରହିଲେ ଶରଣାଗତି ସେ ନହେଲା ନିଷ୍କପଟ ନହେଲା ଆଉ ତ ହୃଦୟଟା ଆଗେ ଶୁଦ୍ଧ ହେଲାନି ଆଉ କୃପାଟା ବର୍ଷଣ କେମିତି ହବ ତା ଉପରେ ସେଠୁ ଧରିବ କେଉଁଠି କୃପାଟା ଜଡ଼ ବସ୍ତୁ ଏଇ ଯୋଉ ଭାବଟା ଉଦୟ ଗୋପୀମାନଙ୍କ ହୃଦୟରେ ଯୋଉ ଭାବ ଉଦୟ ହେଉଛି ମହାପ୍ରଭୁ କଣ କହିଲେ ମହାପ୍ରଭୁ ତାଙ୍କ ଗୁରୁ ପ୍ରକାଶାନନ୍ଦ ସରସ୍ୱତୀଙ୍କୁ ପଚାରିଲେ ମତେ ସବୁ କହୁଛନ୍ତି ମୁଁ ପାଗଳ ହେଇଗଲି ମହାପ୍ରଭୁ ସେ କହି ପ୍ରକାଶାନନ୍ଦ ସରସ୍ୱତୀ ସେଇ କଥା ହିଁ କହିଲେ ସରି ପ୍ରକାଶାନନ୍ଦ ସରସ୍ୱତୀଙ୍କୁ ସେଇ କଥା କହୁଛନ୍ତି ମହାପ୍ରଭୁ ପଚାରିଲେ କାହାକୁ ତାଙ୍କର ଗୁରୁ କେଶ ଭାରତ ସବୁ ଲୋକ ମତେ କହୁଛନ୍ତି ମୁଁ ପାଗଳ ପାଗଳ ହେଲା ମୁଁ ପାଗଳ ହେଇଗଲି ନାଚୁଛି କାନ୍ଦୁଛି ହେଲେ କେଶ ଭାରତ ସେ କଥା ତାଙ୍କୁ କହିଲେ ହରେ କୃଷ୍ଣ ମହାମନ୍ତ୍ର ଏଇ ତ ସ୍ୱଭାବ ଯେଇ ଜପେ ତାର କୃଷ୍ଣ ଉପଜୟୀ ଭାବ କେତେ ବଡ଼ କଥା କହିଥିଲେ ହରେ କୃଷ୍ଣ ମହାମନ୍ତ୍ରର ସ୍ୱଭାବଟା ଏହା ନାମ ପ୍ରଭୁଙ୍କର ସ୍ୱଭାବ ହେଲା ଯିଏ ଜପିବ ତାଙ୍କର ଭାବ ତାର କୃଷ୍ଣ ଉପଯୋଗୀ ଭାବ ନାମ କଣ କରିବେ କୃଷ୍ଣଙ୍କ ପାଖରେ ଭାବ ତିଆରି କରିଥାଏ ତେଣୁ ଆମେ ତ ଏତେଦିନ ଜପ କଲେଣି 25 ବର୍ଷ କଣ ଭାବ ଆମର ଅଛି ତେଣେ ପ୍ରଶ୍ନ କରୁ ମୁଁ ତ 20 ବର୍ଷ ଜପ କଲିଣି ଗୋଟେ 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 ବିଷୟ ଲୋକର ନାମଟା ମୁଁ ଏତେଦିନ ଜପ କରିଥାନ୍ତି ତାହେଲେ ତାକୁ ଗୋଟେ ଭଲ ପାଇଥାନ୍ତି ତାପରେ ତ ଗୋଟେ ମମତା କିଛି ଆସିଥାନ୍ତା ମୁଁ ତ ଭଗବାନଙ୍କୁ ଏତେଦିନ ଜପ କଲିଣି ସେଦିନ ମହାପ୍ରଭୁ କହିଦେଲେ ନା ଆଉ ନାମ କାରି ବହୁତାନି ଯେ ସର୍ବଶକ୍ତି ସତ୍ରାର୍ପି ତା ନିୟମିତ ସ୍ମରଣ ଏ ତାଦୃଶୀ ତବ କୃପା ଭଗବାନ ମୱାପି ଦୁର୍ଦେବ ଇଦୃଶୀ ମିହା ଜନିନା ଅନୁରାଗ ଏ ଅନୁରାଗ ସତ ଅନୁରାଗ ହୁଏ ଚିନ୍ମୟ ଜିନିଷଟା ସବୁ ଜଡ଼ ବସ୍ତୁଗୁଡା ସବୁ ଧରିକି ଆମେ ରଖିଛେ ତା ଭିତରେ କଣ ହରନାମ କରିବା କିନ୍ତୁ ଆଉ ତ କିଛି ଉପାୟ ନାହିଁ ଜଡ଼ଟାକୁ ଚିନ୍ମୟ କରିବାକୁ ହେଲେ ସେ ଚିନ୍ମୟକୁ ଧରିବାକୁ ପଡିବ ନା ଜଡ଼ ଦ୍ୱାରା କିଛି ହେଇପାରିବ କିଛି ହେଇପାରିବ ନା ତ କିଛି ରାସ୍ତା ନାହିଁ ଆଉ ଏଇ ଯୋଉ ମହାପ୍ରଭୁ କହିଦେଲେ ନା କଣ କେଶ ଭାରତୀ କହିଲେ ମହାପ୍ରଭୁ ସେଟାକୁ କହୁଛନ୍ତି କାହାକୁ ପ୍ରକାଶାନନ୍ଦ ସରସ୍ୱତୀ ହରେ କୃଷ୍ଣ ମହାମନ୍ତ୍ରର ଏଇ ତ ସ୍ୱଭାବ ଯେଇ ଜପେ ତାର କୃଷ୍ଣ ଉପଯୋଗୀ ଭାବ ଯେ ଜପ କରିବ ତାର କୃଷ୍ଣଙ୍କ ପାଖରେ ଭାବ ଆସ ତାର ସ୍ୱଭାବ ଏଇଟା ଏଇଟା କଣ କହୁଛେ ବସ୍ତୁଗତ ଧର୍ମ ଚିନିର ସ୍ୱଭାବ ତୁମେ ଯୋଉଠି ପକେଇବ ସେ କଣ ଖଟା ହବ ଖଟାରେ ପକେଇଲେ ମିଠା ହବ ମିଠାରେ ପକେଇଲେ ମିଠା ହବ ଯାହା ଯୋଉଥିରେ ପକେଇବ ତାର ସ୍ୱଭାବ ବସ୍ତୁଗତ ସ୍ୱଭାବ ପିତାଟାକୁ ଯୋଉଠି ପକାଇବ ସେ ପିତା ହବ, ଏଟା ବସ୍ତୁଗତ ସ୍ୱଭାବ। ନାମ ପ୍ରଭୁଙ୍କର ବସ୍ତୁଗତ ସ୍ୱଭାବ ହେଲେ ସେ କୃଷ୍ଣଙ୍କଟାକର ଭାବ ଉପଜିବ, ହବନି କାଇଁ ଭାବଟା ଆମର ଭାବଟା, ଗୋଟେ ଭଗବାନଙ୍କ ପ୍ରତି ଭାବ ଗୋଟେ ମମତା କାହିଁକି ଆସୁନି? ଅନୁରାଗ ଷ୍ଟେଜ୍ କୋଉଠୁ ରହିଲାଣି? ଅନୁରାଗ ଗୋଟେ ଆସିବା ଦରକାର, ଯାତ ଅନୁରାଗ ମୋର ହଉନି, ମହାପ୍ରଭୁ କହିଥିଲେ। ତେଣୁ ଗୋପୀମାନେ ଯୋଉ ସବୁ ବଂଶୀଧ୍ୱନି ଶୁଣିକି ତାଙ୍କ ଅନ୍ତରେ ଯୋଉ ଭାବ ଆସିଛି, ଅନୁରାଗ ଆସିଛି, ସେ ସବୁ କ'ଣ ଚିନ୍ମୟ ବସ୍ତୁ, ଏସବୁ ଚିନ୍ମୟ ପରିପ୍ରକାଶ। ଏଥିପାଇଁ ଆଚାର୍ଯ୍ୟମାନେ ମନା କରିଛନ୍ତି, ତୁମେ ତାକୁ ଶ୍ରବଣ କୀର୍ତ୍ତନ କରିବନି, ଯେହେତୁ ପ୍ରଭୁ ରାଧାମାଧବ ଅଛନ୍ତି, ଆଉ ଇଏ ବେଶୀ ବେଶୀ ତତ୍ତ୍ୱ ଜିନିଷ ବି ନୁହନ୍ତି। ପରିପ୍ରକାଶ ଭାବର ଜନ୍ମ ହୃଦୟରେ ଭାବ, ଭାବ ଯାଇ କୋଉଠୁ ରହିଲାଣି? ପରାର୍ଥ ନିବୃତ୍ତି ନିଷ୍ଠା ରୁଚି ଆସକ୍ତି ତାପର ଅବସ୍ଥା ହେଉଛି ଭାବ, ସେଇଟା ହେଉଛି ଜୀବନ ପତନ ଆଉ ହବନି। ଭାବ ସ୍ଥିତି ପହଞ୍ଚିଗଲେ ତାର ଅନର୍ଥ ଆସିବନି, ଭାବ ସ୍ଥିତି ପହଞ୍ଚିଗଲେ ଆଉ ତାର ପତନ ନାହିଁ। ଭାବସ୍ଥିତିରୁ ଆରମ୍ଭ ହେଉଛି ଭାବ, ପରେ ମହାଭାବ, ଗୋପୀମାନଙ୍କ ସ୍ଥିତି ସବୁ ଭାବ ମହାଭାବ ସ୍ଥିତିରେ ସବୁ ରୁହନ୍ତି। ସେ ସେଇ ସବୁ ଜିନିଷ, ଏଇଟା ସେ ଶରୀରର ଉପର ଜିନିଷଟା, ଆମେ କ'ଣଟା କ'ଣଟା ବୁଝିବା? ଭାବଟା ଗୋଟେ କ'ଣ କ'ଣ ଜିନିଷଟା, ଏଇଟା କି ତୁମେ ବୁଝିପାରିବାନି କି ଜଣାପଡ଼ିବନି? ଯେ ଗୋଟେ ଛୋଟ ପିଲାଟେ, ଗୋଟେ ଛୋଟ ଉଦାହରଣ ଦିଆଯିବ, ଗୋଟେ ଛୋଟ ଛୁଆଟା ଅଛି, ସେ ଛୋଟ ଛୁଆଟା ଦେଖୁଛି ଗୋଟେ ପୁଅଟେ ଗୋଟେ ଝିଅଟେ, ଯୁବତୀ ପୁଅଟେ ଗୋଟେ ଝିଅଟେ, ସେମାନେ ହସଉଛନ୍ତି, ସେମାନେ ଫଟା ହେଉଛନ୍ତି, ସେମାନେ ପରିହାସ ହେଉଛନ୍ତି, ବା ତାଙ୍କର ଯେକୌଣସି ପ୍ରକାର ଯୋଉ କାମ ଚରିତ୍ର ଲୀଳା ସବୁ କରୁଛନ୍ତି, ସେ ଛୋଟ ଛୁଆର କିଛି ଫିଲିଙ୍ଗସ୍ ଆସିବ? କାହିଁକି ଆସିବନି? ସେ କିଛି ବୁଝିପାରିବନି, ସେ ଭାବି କ'ଣ ଏମାନେ ଖେଳୁଛନ୍ତି? କାହିଁ ତା ଅନ୍ତରରେ କାମଟା ନାହିଁ, ସେ କିଛି ବୁଝିପାରିବେନି, ସେ କିଛି ବୁଝିପାରିବେନି, ତା ଅନ୍ତରରେ ତ କାମଟା ନାହିଁ, ସେ କ'ଣ ବୁଝିବ? ସେଇଟା ଆମ ଅନ୍ତରରେ ଯେତେବେଳେ ଶୁଦ୍ଧ ଭାବଟା ନାହିଁ, ଆମେ ଏଇଟା ବୁଝିପାରିବାନି କିଛି, ହଁ କିଛି ବୁଝିପାରିବାନି। ଆଉ ଏଇଟା ସେ କ'ଣ ଛୋଟ ପିଲା ଯାହା ହେଲେ ଭଲ, ତା ତୁ ଭଲ ଦୃଷ୍ଟିରୁ ନେଲା, ଯେହେତୁ ଆମ ଅନ୍ତରରେ କାମ ଚାଲି ଆସିଛି, ଆମେ ସେ ସବୁ ଭାବ ଜିନିଷଟା କ'ଣ କ'ଣ ଭାବିବ, ସେସବୁ କାମ ଦୃଷ୍ଟିରେ ଦେଖିବ। ସେଥିପାଇଁ ଆଚାର୍ଯ୍ୟମାନେ ସବୁ ମନା କରିଛନ୍ତି, ଏ ରାଧାକୃଷ୍ଣଙ୍କର ଲୀଳା ବାଲ୍ୟଲୀଳା ଛଡ଼ା ତୁମେ ଉପରକୁ ଆଉ ଯିବନି। ଯେତେବେଳେ ତୁମେ ଶାସ୍ତ୍ର ସବୁ ଶ୍ରଦ୍ଧା କରିକି ଆଚାର୍ଯ୍ୟଙ୍କର ଆନୁଗତ୍ୟରେ ଇଏ କରିବ, ତାହେଲେ ସେ ରାସଲୀଳା ସବୁ ଯୋଉ ସବୁ ରହିଛି, ସେଗୁଡ଼ା ସବୁ ପାଠ କରିବ, ଉନ୍ନତ ଗ୍ରନ୍ଥ ସବୁ ଯୋଉ ସବୁ ରହିଛି, ତାଙ୍କୁ ସବୁ ପାଠ କରିବାକୁ ହେଲେ ତୁମର ଆଗେ ଅନୁରୋଧରୁ ମୁକ୍ତ ହେବା ଦରକାର। ଭକ୍ତିଜ୍ଞାନ ଠାକୁର ଆଜି ପଢ଼ୁଛୁ ସେ କଥା, ସେ ଲେଖୁଛନ୍ତି ଯେତେବେଳେ ଜଣେ ଆଚାର୍ଯ୍ୟଙ୍କ ଅନୁଗତ୍ୟରେ ବିଧିଭକ୍ତିକୁ ସେ ରିଜେକ୍ଟ କରିଦେଉଛି, ସେ କେବେ ହେଲେ ଭକ୍ତି କରିପାରିବେନି, ଆଗକୁ ସେ ଆସିପାରିବେନି। କାରଣ କହୁଛନ୍ତି ଉଦାହରଣ, ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଥିଲେ ସେ ପୁରା ବିଧିନିଷ୍ଠ ହେଇକି ତାଙ୍କର କେବେ ବି ବିଧିନିଷ୍ଠକୁ ଭାଙ୍ଗି ନାହାନ୍ତି, ସବୁବେଳେ ବିଧିରେ ରହୁଥିଲେ। କାରଣ ବିଧି ବିଧି ମାର୍ଗ ଦେଇକି ଆମେ ସ୍ୱାଭାବିକ ଯେତେବେଳେ ପହଞ୍ଚିବାକୁ ଡ୍ରାଗନଗା ମାର୍ଗରେ, ସେଟା ଆମର ସ୍ୱାଭାବିକ ଆସିଲା, ବିଧି ମାର୍ଗ ଦ୍ୱାରା ଆମର ଅନର୍ଥଟା ନିବୃତ୍ତି ହବ। ଆମେ ଏଇଟା କେହି ଭାବିବା ନୁହେଁ, ମୁଁ ଏକାନ୍ତରେ ବାସ କରିବି, ସେ ଭକ୍ତିଜ୍ଞାନଟାକୁ ସେ କଥା ସେ କହୁଛନ୍ତି, ଗୋଟେ ଏକାନ୍ତରେ ତୁମେ କେତେ ସୁନ୍ଦର କଥା ସେ ଲେଖୁଛନ୍ତି, ତୁମେ ଏକାନ୍ତରେ ବାସ କଲେ ତୁମର ମନର ସମାନ ଭାବନାକୁ ନେଇକି ତୁମେ ବାସ କରିବ। ତୁମ ମନରେ ଯେଉଁ ଭାବନା ରହିଛି, ଯେଉଁ କାମ ଭାବନା ରହିଛି, ଯେଉଁ ଅନର୍ଥ ଭାବନା ରହିଛି, ତୁମେ ଏକାନ୍ତ ରହିଲେ କ'ଣ ହବ? ସେଟା ହବ ତ ଯୁଆଡ଼େ ଯାଅ, ତୁମ ସାଙ୍ଗରେ ଆମ ଗୁରୁଦେବ ସେଟା ପୁରା ଓଡ଼ିଆରେ କୁହନ୍ତି, ଆରେ ତୁମେ ଯୁଆଡ଼େ ଯାଅ ତୋ ସାଙ୍ଗରେ ଦୁଷ୍ଟ ମନଟା ଅଛି, ତୁ ବମ୍ବେ ପଳେଇବୁ କହୁଛୁ, ଏଠି ଭଲ ଲାଗୁନି, ଭୁବନେଶ୍ୱର କ'ଣ ରହିବ, ମନଟା ଆମେ କାହିଁକି ବମ୍ବେ ଯିବି, ବମ୍ବେରେ ଭଲ ଖାଇବା ପିଇବା ମିଳୁଛି, ଯାଉନୁ ତୁ ଯୁଆଡ଼େ ଯାଅ ତୋ ଦୁଷ୍ଟ ମନଟା, ତୁ ଭାବନି କୁଆଡ଼େ ଚାଲିବ, ତୁ ଭଜନ କରିଦେବୁ, ଆଉ ତୁମେ ଯୋଉଠି ଯାଇକି ରହିବ ତୁମ ସ୍ୱଭାବଟା ସେଇଠି କାର୍ଯ୍ୟ କରିବ। ସେଥିପାଇଁ ସେ ଏସବୁ ଏକାନ୍ତ ବାସ ଉପରେ ସେ ଜିନିଷଟା କହୁଛୁ, ତୁମେ ଯେଉଁଠିକି ଯାଅ ତୁମର ମନର ଭାବନା ତୁମ ସଙ୍ଗରେ ଯାଉଛି, ସେଇଠି ଯାଇ ପହଞ୍ଚିଗଲା ପରେ ସେଇ ମନଟା ସେଇଭଳି କାର୍ଯ୍ୟ କରିବ। ତୁମେ ଭାବନି ଯେ ତୁମେ ମୁଁ ରହିଦେଇକି ଭଜନ କରିଦେବି, ସେଇଟା ନାହିଁ, ତୁମେ ଏଟା କରିପାରିବନି, ତୁମେ କେବେ କରିପାରିବନି, କାହିଁକି ନା ତୁମ ମନ ଭିତରେ ଯେଉଁ ଭାବନା ଗୁଡ଼ା ରହିଛି, ତୁମ ପ୍ରତ୍ୟେକ ବ୍ୟକ୍ତିର ତା ମନ ଭିତରେ କେଉଁ କେଉଁ ଭାବନା ରହିଛି, ସେ କେଉଁ ସ୍ତରରେ ସେ ଜାଣିପାରିବ? ତେଣୁ ଶାସ୍ତ୍ର ଶ୍ରଦ୍ଧା କଲେ ଶ୍ରବଣ କଲେ ସେ ଜାଣିଦେବ, ଆରେ ଶାସ୍ତ୍ର ଏ ସ୍ଥିତି କହୁଛନ୍ତି, ମୋର କେଉଁ ସ୍ଥିତିରେ ଅଛି, ୟାର କିଛି ଉପାୟ ନାହିଁ, ଉପାୟ ହେଲା ଏଇ ଗୋଟେ ଉପାୟ, ଏଇ ସାଧୁ ଯାହା ସେ କାଲି ଆମେ ଶୁଣୁଥିଲେ ନା, ନିଷ୍କପଟ ଚିତ୍ତରେ ଶରଣାଗତି ହେଇକି ନିଷ୍କପଟ ଚିତ୍ତରେ ସାଧୁଗୁରୁଙ୍କର ସେବା ଐକାନ୍ତିକ ସରଳ ସେବା କଲା ପରେ ଯଦି କିଛି ପ୍ରାପ୍ତ ହେଇପାରିବ ପାଇପାରିବ, ଆଉ କିଛି ଉପାୟ ତୁମେ ଯୁଆଡ଼େ ଯାଅ। ଏଇ ଯୋଉ ଭାବ ଗୋପୀମାନଙ୍କର ଯୋଉ ଭାବ ହେଇଛି କାଲି ଆମେ ଶୁଣୁଥିଲେ, ସେ କହୁଥିଲେ ଅକ୍ଷଣତାମ ଫଲମିତମ, କ'ଣ ଆମେ ଶୁଣିବା ସେ ଯୋଉ କଥା କହୁଛନ୍ତି, କ'ଣ ଶାସନ ଆନନ୍ଦ ମାନେ କ'ଣ କହିବେ, ତାଙ୍କ କଥା କ'ଣ ଆମେ ଶୁଣିବା? ସେମାନେ ଦର୍ଶନ କରି କୃଷ୍ଣଙ୍କର ମୁଖ ପଦ୍ମକୁ ବର୍ଣ୍ଣନା କରିଥିଲେ, ଆମେ କାହିଁକି ବର୍ଣ୍ଣନା କରିବା, ଆମେ କାହିଁକି ନଚିବା? ଆମେ କୌଣସି ପ୍ରତିବନ୍ଧକ ମାନିବା ପାଇଁ ପ୍ରସ୍ତୁତ ନୁହଁ। ଯେଭଳି କାମ ପ୍ରଭାବରେ ଗୋଟେ ବ୍ୟକ୍ତି ସେ କୌଣସି ପ୍ରତିବନ୍ଧକ ମାନିବା ପାଇଁ ପିତା ମାତା ବିଧି ବେଦ ବେଦ ଧର୍ମ ସେ କାଟିଦେଉଛି, ଯୋଉଟା କାମକୁ ଅନ୍ତକୁ ଏତେ ଅନ୍ତ କରିଦେଉଛି ପ୍ରେମ, ସେଭଳିଆ ପ୍ରେମରେ ସେ ଏତେ ଉଦ୍ବେଳିତ ହେଇଯାଇଥିଲେ ଗୋପୀମାନେ ଭଗବାନ କୃଷ୍ଣଙ୍କ ପାଇଁ। ଏସବୁ ସ୍ପିରିଚୁଆଲ ଜିନିଷ, ସେଠି ସେ କଥା ପଡ଼ୁଥିଲା ଇଂଲିଶରେ, ଆଧ୍ୟାତ୍ମିକ ଜିନିଷ ଗୁଡ଼ା ସବୁ ଡିସେଣ୍ଟ ହୁଏ, ସେଟା ସବୁ ବୁଦ୍ଧି ଦ୍ୱାରା କିଛି ଜାଣି ହବନି, ତୁମେ ବୁଦ୍ଧି ଖର୍ଚ୍ଚ କରିବା ମୁଁ ଜାଣିବି, ଏଇଟା କ'ଣ ଜାଣିବ? କାଲି ଯେମିତି ସେ ଆମେ କଥା କହୁଥିଲେ ନା, ଭଗବାନ ଠାକୁରଙ୍କର ଦୁଇଟା ପଏଣ୍ଟ କହୁଥିଲେ, ଆଉ ଗୋଟେ ପଏଣ୍ଟ ଛାଡ଼ ଦେଇଥିଲି, ସେ କହିଲେ ନା ମୁଁ ଶିଷ୍ୟ କରିନି, ମୋ ଦୃଷ୍ଟିରେ ସମସ୍ତେ ମୋର ଗୁରୁ, ଏଇଟା ଦୃଷ୍ଟିର କଥା, ଏଇଟା ତୁମେ କ'ଣ ବୁଝିବ? ସମାନ ଟାଇମ୍ରେ କ୍ଲାସ୍ ଉପଦେଶ ଦେଉଛନ୍ତି, ତାଙ୍କୁ ଚାଷ୍ଟାଇଜମେଣ୍ଟ କରୁଛନ୍ତି, କ'ଣ ତାଙ୍କୁ ଶୋଧନ କରୁଛନ୍ତି, ତାଙ୍କୁ ଉପଦେଶ ଦେଉଛନ୍ତି, ଉପଦେଶ ନାହିଁ ଏମାନେ ମୋର ଗୁରୁ, ସ୍ପିରିଚୁଆଲ ଜିନିଷ ତୁମେ କ'ଣ ବୁଝିବ? ସ୍ପିରିଚୁଆଲ ଜିନିଷଟା ଗୋଟେ ଜଣଙ୍କର ତୁମେ ତାର ମାନେ ବ୍ୟବହାର ତୁମେ ବୁଝିପାରିବନି, ସେ ତ ବହୁତ କଡ଼ା। ସେ ଶିଷ୍ୟ ଏକା ସାଙ୍ଗରେ କହିଲେ ମୋର କେହି ଶିଷ୍ୟ ନୁହନ୍ତି, ପୁଣି ପୁଣି କହୁଛ ନାହିଁ ମୁଁ ଶିଷ୍ୟ ଗ୍ରହଣ କରିନି, ସବୁ ମୋର ଗୁରୁ, କ'ଣ ବୁଝିବ ତୁମେ? ଏଇଟା ଭାବନାର କଥା ନା, କିଛି ବୁଝିପାରିବନି। ସ୍ପିରିଚୁଆଲ ଜିନିଷ କିଛି ବୁଝି ହୁଏନି। ତୁମର ସମର୍ପଣ, ତୁମର ଶରଣାଗତି, ସାଧୁଗୁରୁଙ୍କ ପ୍ରତି ସେବା ରହିଲା ପରେ ଯେତିକି ତୁମକୁ ତାଙ୍କର କୃପା ଆସିବ ସେତିକି ତୁମର ଅଣ୍ଡରଷ୍ଟାଣ୍ଡିଂ, ତୁମର ସେତିକି ଗଭୀରକୁ ତୁମେ ଯିବ, ଏଥିରେ କୌଣସି ମତଲବ ନାହିଁ। ବହୁତ ସାବଧାନ ହେବାକୁ ପଡ଼େ ଆଧ୍ୟାତ୍ମିକ ଜୀବନ। ଆଧ୍ୟାତ୍ମିକ ଜୀବନ ବହୁତ ଉଚ୍ଚ ସ୍ତର ଜିନିଷ ନା, ଏଥିରେ ନିରାଶ ହେଲେ ବି ତୁମକୁ କିଛି ଫଳ ମିଳେ ନା, ଛାଡ଼ିଲେ ତ ରାସ୍ତା ହିଁ ନାହିଁ, ଗୋଟିଏ ରାସ୍ତା ଅଛି, ସେ ଶରଣାଗତି ହେବାକୁ ପଡ଼ିବ, ସେ ସେବା କରିବାକୁ ପଡ଼ିବ ସାଧୁଗୁରୁଙ୍କ ଅନୁଗତ, ଆଉ କିଛି ନାହିଁ। ତୁମେ ଭାବୁନି ୟା ଛଡ଼ା ଗୋଟେ କିଛି ଇଜି ପ୍ରୋସେସ୍ ଅଛି, ଆଉ କିଛି ଇଜି ପ୍ରୋସେସ୍ ଥିଲେ ପ୍ରଭୁ ସେଟା ଆଡପ୍ଟ କରିଦେଇଥାନ୍ତି, ସେଟା ନାହିଁ, ସେଟା ଇଜି କିଛି ନାହିଁ। ତୁମ ପାଇଁ ଯୋଉଟା ଇଜି, ତୁମ ମନକୁ ଯୋଉଟା ଲାଗୁଛି ତୁମେ ସେଟା, ସେଟା ଭକ୍ତି ନୁହେଁ, କୌଣସି ଇଜି ଜିନିଷ ଏଠି ନାହିଁ। ତୁମେ ପାଠ ପଢୁଥିବ ଗାଁରେ ଶୁଣିଥିଲ, କଷ୍ଟ କଲେ କୃଷ୍ଣ ମିଳେ, ଆଉ ତୁମେ ଇଜି କ'ଣ, ଇଜି ପାଇବା ପାଇଁ କୋଉଠି ଆସିଛ? ଭଲ ଖାଇବା, ଭଲ ଚିକଣ ମନ୍ଦିର ହେଇଯାଇଛି, ଖାଇବା ପିଇବା ତୁମେ ଭାବୁଛ ଏଠି ଇଜି ଅଛି ନା କ'ଣ ଲାଇଫ୍ଟା? ଇଜି ଥିଲେ ଇଜି ଭକ୍ତି ପାଇବ? ଭକ୍ତି କୌଣସି ଜିନିଷ ସରଳ ଜିନିଷ ନୁହେଁ। ଆଉ ଭକ୍ତିଟା ସରଳ ହେଇଥିପାଇଁ ଯେତେବେଳେ ଶରଣାଗତ ହେଇଯିବ ତୁମ ପାଇଁ ସରଳ ହେଇଗଲା। ତୁମେ ତୁମର ନିଜର ରଖୁଛ ବୋଲି ତୁମକୁ କଷ୍ଟ ହେଉଛି, ତୁମର ଯଦି ଟ୍ରଙ୍କଟେ ଥିବ ସେଟା କ'ଣ ହବ, କ'ଣ କରିବାକୁ ପଡ଼ିବ? ଟ୍ରଙ୍କଟେ ଅଛି ମାନେ କ'ଣ କରିବାକୁ ପଡ଼ିବ? ତାଲା ପକେଇବାକୁ ପଡ଼ିବ, ତାପରେ ଆଉ ଗୋଟେ ତାଲା ମାରିବାକୁ ପଡ଼ିବ, ଟ୍ରଙ୍କରେ ତାଲା ମାରିବାକୁ ପଡ଼ିବ, ଡୋର୍ରେ ତାଲା ଅଛି ନା। ଯଦି ଟ୍ରଙ୍କ ଖଣ୍ଡ ନାହିଁ, କପଡ଼ା ଦି ଖଣ୍ଡ କ'ଣ ଦେଖିନା ଗାଁରେ, ସେ ଟାଣି ଦେଇଥିବେ ମାଟି କାନ୍ଥରେ ଗୋଟେ ସୂତା ଟଣା ହେଇଥିବ, ତାଙ୍କ ସୂତା ମାନେ ସେଇ ତାଙ୍କ ପୁରୁଣା ସାଇଡ଼ରେ ଡୋରି ପକେଇ ଦେଇ ତାଙ୍କ ସାଇଡ଼ ଦୁଇଟା ପକେଇ ଦେଇଥିବେ, ଆଉ ଯୋଉ ଏଇ ଯୋଉ ଖଜୁରୀ ଗଛର ପଟି ଦୁଇଟା ଥିବ, ଗରିବ ଲୋକ ରହିବା ନା ଆଉ କ'ଣ, ସେଇଠି ଚୁଲି ଖଣ୍ଡ ଥିବ, ହାଣ୍ଡି ଦୁଇଟା ଥିବ, ତାର କୋଉଠି ତାଲା ପକେଇବାର ଅଛି? ତାର କୋଉଠି ତାଲା ପକେଇବାର ଅଛି? ତାର କି ତାର ଗେଟ୍ରେ ତାଲା ପକେଇବାର ନାହିଁ କି? ତା ତ ନାହିଁ କିଛି, ଆଉ ନା ହାଣ୍ଡରେ ତାଲା ପକେଇବ, ତାର କି ତାଲା ପକେଇବାର ନାହିଁ? ଏ ଉଦାହରଣଟା କାହିଁକି ଦେଲେ ବୁଝିପାରୁଛ ତ? ତୁମର ନିଜର କିଛି ଅଛି ମାନେ ସବୁବେଳେ ତୁମକୁ ଜଗିବାକୁ ପଡ଼ିବ, କେୟାର କରିବାକୁ ପଡ଼ିବ। ତୁମେ ତ ଛାଡ଼ିଦେଲ, ତାର ତ କିଛି ନାହିଁ, ତାର ଆରାମସେ ଶୋଇଲା, ତାର ଘଉଣୀ ମାରିବ ନା ଆଉ, କବାଟ ଖୋଲି ଖରାଦିନ ସେ ଶୋଇବ, ତାର କିଛି ନାହିଁ, ସେ ଶୋଇଗଲା। ତା ସେ ଯେଉଁଠି ଚିନ୍ତା ମୁକ୍ତ, ସେଭଳି ଶରଣାଗତ ଯିଏ ହେଇଯାଏ ତାର ସରିଲା କାମ, ସିଏ ତାର ଅପେକ୍ଷା କରି ରହିବେ କେତେବେଳେ ସ୍ପିରିଚୁଆଲ ନଲେଜ୍ ଆସିବ, କେତେବେଳେ କୃପା ଆସିବ, ଯାହା କରିବ, ମୁଁ ତ ଶରଣାଗତ ହେଇଯାଇଛି, ହେଇଯାଇଛି, ମୋତେ ସେବା କରିବି, ଐକ୍ୟାନ୍ତିକ ଜୀବନ କଟେଇବି, ଆଉ ତାପରେ ଯାହା ସବୁ କୃଷ୍ଣଙ୍କର, ମୁଁ ଆଉ କ'ଣ କରିପାରିବି? ଆଉ ନିଜର ମୁଁ ଭଲ ରହିବି, ଭଲ ରହିବି, ଏଟା କରିବି, ସେଟା କରିବି, ନିଜର ଯେ ତୁମ ଯୋଜନା ତୁମର ଥିବ, ତୁମକୁ ଟିକେ ସ୍ପିରିଚୁଆଲ ଜିନିଷ ଗୁଡ଼ା କିଛି ଡିସେଣ୍ଡ ହବନି, ତୁମେ ତୁମ ଯୋଜନା ଚାଲିଛ ଚାଲିଛ, ସେ ସବୁ ଲୁକ୍ସ ଲାଇକ୍ ସ୍ପିରିଚୁଆଲ, ସବୁଗୁଡ଼ା ଦେଖାଉଥିବ ସ୍ପିରିଚୁଆଲ ଭଳିଆ, ଏଗୁଡ଼ା ସବୁ, ଏଇଟା ତ ସବୁ ଡିସେଣ୍ଡିଂ ଜିନିଷ ଗୁଡ଼ା ନା, ଏଇଟା ସବୁ ଆବିର୍ଭାବ ଜିନିଷ ଗୁଡ଼ା। ଯେମିତି ସେ କହିଲେ ନା ମୋର କିଏ ଶିଷ୍ୟ ନାହାନ୍ତି, ଏଣେ କହୁଛି ମୋର କିଏ ଶିଷ୍ୟ ନାହାନ୍ତି, ଆପଣ ଶିଷ୍ୟ କରିଛନ୍ତି, ସେନେ କହୁଛନ୍ତି କିଏ ଶିଷ୍ୟ ନାହାନ୍ତି ବୋଲି, କ'ଣ କହୁଛି ନାହିଁ ମୋର ସମସ୍ତେ ଗୁରୁ, କ'ଣ ତୁମେ ବୁଝିବ? ତାଙ୍କ ଗୁରୁ ତ ମନା କରିଥିଲା ନା ତୁମେ ଶିଷ୍ୟ କରିବେନି, ଆଉ କ'ଣ କହିଥିଲେ? କଲିକତା ଯିବନି, ସେ କହିଲେ ମୁଁ କଲିକତା ଯାଉନି, ମୁଁ କଲିକତା ଯାଉନି। ଯେମିତି ଦୁର୍ବାସା କ'ଣ କହିଲେ? ମୁଁ ଭୋଜନ କରୁନି। କୃଷ୍ଣ କ'ଣ କହିଲେ? ମୁଁ ନିତ୍ୟ ବ୍ରହ୍ମଚାରୀ। ତୁମେ କ'ଣ ବୁଝିବ ତାଦେହରେ? ଏସବୁ ତ୍ରିଗୁଣାତୀତ ଜ୍ଞାନ, ଆମର ଜ୍ଞାନ ଯାହା ବୁଦ୍ଧି ବଳ ରହିଛନ୍ତି ସେତିକି ଆମେ ପଢ଼ୁଛେ ଶୁଣୁଛେ, ପଢ଼ୁଛେ ଶୁଣୁଛେ, ବୁଦ୍ଧିଟାକୁ ଅଟକେଇବା ପାଇଁ ଏତିକି ମନେ ରଖିଥାଉ। ବୁଝିପାରୁଛ ନା ନାହିଁ? ବୁଦ୍ଧିଟା ଭୌତିକ ଆଡ଼କୁ ପଳେଇ ଯାଉଛି, ଏଇଟାକୁ ଅଟକେଇବା ପାଇଁ, ଏ ପ୍ରଭାବଟାକୁ ଅଟକେଇବା ପାଇଁ, ତୁମେ ଭାବନା ତୁମେ ଜାଣିଦେଲୁ ବୋଲି। ହଁ ବୁଝିପାରୁଛ ନା ନାହିଁ? ବୁଦ୍ଧିଟା ତୁମର ଖରାପ ରାସ୍ତାକୁ ପଳଉଛି, ତୁମେ ତୋର ପାଗଟା ପଡ଼ିଥିବ, ଗୀତଟା ପଡ଼ିଥିବ, କ'ଣ କ'ଣ ହେଉଛି? ରୋକି ଦେଉଛି, ଏଇଟା କରିବିନି ବର୍ତ୍ତମାନ, ସେଇ ଷ୍ଟେଜ୍ ବର୍ତ୍ତମାନ ଖାଲି ରୋକିବ ତୁମେ, ତୁମେ ଯାହାକୁ ଜଣଉଛ ବା ନିଜେ ପ୍ରଚାର କରୁଛ ବା ନିଜେ କରୁଛ, ଠିକ୍ ଅଛି, ତୁମେ ଅନ୍ୟକୁ ପ୍ରଚାର ଯୋଉ ଜ୍ଞାନ କରୁଛ ତାକୁ ରୋକି ଦେଉଛ, ସାହାଯ୍ୟ କରୁଛ, ତୁମେ ବି ନିଜେ ପଢୁଛ, ଯଦି ପଢୁଥିବ ଠିକ୍ ସେ ପଢୁଥିବ, ନିଜେ ରୋକିବ ନା ରୋକିପାରିବନି, କହିଦେଇକି ପଳେଇ ଆସିବ, ନିଜେ ରୋକିପାରିବନି, ଖାଲି ତୁମର ବୁଦ୍ଧିର ପ୍ରଭାବକୁ ରୋକିବା ପାଇଁ ବର୍ତ୍ତମାନ ଜ୍ଞାନ ବା ଦରକାର। ଏଇ ଷ୍ଟେଜ୍ରେ ଫାର୍ଷ୍ଟ ଷ୍ଟେଜ୍ରେ ଖାଲି ବୁଦ୍ଧିର ପ୍ରଭାବଟାକୁ ରୋକିବା ପାଇଁ, ବୁଦ୍ଧିଟା କୁଆଡ଼େ ପଳଉଛି ସାଙ୍ଗେ ସାଙ୍ଗେ, ବୁଦ୍ଧିଟା ନ ରହିଲା ମାନେ ପଇସାକୁ ପଳେଇବ, ଫଟକିଲି ଭାଗିକି ସେ ପଳେଇଯିବ କୁଆଡ଼େ, ପାଗଳା ହାତିକି ଯେମିତି ରଖିବା, ଦେଖୁନ ଆମେ ସେଣ୍ଡେଟା ଖୋଲିଦେଲେ ତ ବନ ଯାଉ, ପାଞ୍ଚଟା ଲୋକ ଯାଏ, ଦଶଟା ଯାଏ, ବାରଟା ସେ ଯାତ ସେ ତା ମୁଣ୍ଡ ହେଲା ଚାଲିବ, ଆଉ ବୁଦ୍ଧିର ପ୍ରଭାବଟା ସେଭଳିଆ ମୁଣ୍ଡ ମୃତ୍ୟୁ ଚାଲିଅଛି, ବୁଦ୍ଧିର ପ୍ରଭାବ ତ ରୋକିପାରିବନି। ସେଥିପାଇଁ ଏତେ ପ୍ରକାର ସାଧନ ଭଜନ କରିକି ଶାସ୍ତ୍ର କରିକି ତୁ ଅଟକା ହଉଛି ଆଗେ, କେଉଁଟାକୁ? ଭୌତିକ ବୁଦ୍ଧିର ପ୍ରଭାବ, ଇନ୍ଦ୍ରିୟର ପ୍ରଭାବ, ମନର ପ୍ରଭାବ, ଆଗେ ଅଟକେଇ ରଖା, ତା ଦିଗଟାକୁ ବଦଳେଇବା ନା ଆମେ, ଆଗେ କ'ଣ ହବାକୁ ପଡ଼ିବ? ଗୋଟେ ଲୋକଟା ଦୌଡ଼ୁଛି ପୂର୍ବ ଦିଗରେ, ତୁମେ ତାକୁ ପଶ୍ଚିମ ଗାଣି, ଆଗେ କ'ଣ କରିବ? ଯାଇ ଅଟକେଇବ, ଅଟକେଇ ତାକୁ ବୁଲେଇବ, ବୁଦ୍ଧିର ପ୍ରଭାବକୁ ରୋକିବା ବର୍ତ୍ତମାନ କଷ୍ଟ ତୁମ ଆମର ଜ୍ଞାନରେ, ଆମେ ଯୋଉ ଜ୍ଞାନ ପାଇଛେ ଆମେ ନିଜର ବୁଦ୍ଧିର ପ୍ରଭାବକୁ ରୋକିପାରୁନି, ଭଲ କ'ଣ ମନ୍ଦ କ'ଣ, ଅପରାଧ କରିବନି, ଏଇଟା କରିବନି, ବିଷୟ ଆଡ଼କୁ ଯିବାନି, ସେତିକି ପାରୁନି। ଆଉ ଏଇଟା ପୂର୍ଣ୍ଣ ଯେ ବୁଝିଦେଲେ ତୁମେ କେମିତି ଜାଣିବ? ବୁଝିହଉଛି ପୁରା ସମ୍ପୂର୍ଣ୍ଣ ଏସବୁ ଡିସେଣ୍ଡିଂ ଜିନିଷ କାରଣ ବ୍ୟାସଦେବ ଶ୍ରୋତା କେମିତି ହେଇଥିଲେ, ବ୍ୟାସଦେବ ସେଠି ଶ୍ରୋତା କେମିତି ହେଇଥିଲେ, ସେତେବେଳେ ରଚନା କରିଛନ୍ତି ଶୁଣୁଥିଲେ କେମିତି, ଯିଏ ଗ୍ରନ୍ଥ ଲେଖିଛନ୍ତି ଯଦି ସେ ଗ୍ରନ୍ଥ ଲେଖିଥାନ୍ତେ ତାହେଲେ ସୁଖଦେବ ତାଙ୍କଠୁ ବେଶୀ କେମିତି ଜାଣିଲେ, ସୁଖଦେବ ପଢ଼ିଛନ୍ତି ତାଙ୍କ ପାଖରୁ। ଷ୍ଟୁଡେଣ୍ଟ ଲୋକ କେତେବେଳେ ଟିଚରଠୁ ଅଧିକା ପଢା ହେଇପାରିବ, ହଁ ଭୌତିକ ଦୁନିଆରେ ହେଇଯିବ ବୁଦ୍ଧି ଖର୍ଚ୍ଚ କରିକି, ଇଏ ତ ଭାଗବତ ଦୁନିଆରେ ହେଇପାରିବନି। ନାରଦ କେମିତି ବସିଥିଲେ, ପରାଶର କେମିତି ବସିଥିଲେ କୁହ, ସେମାନେ ସୁଖଦେବଙ୍କ କଥାରୁ କ'ଣ ଶୁଣୁଥିଲେ, ଆଉ ବୁଦ୍ଧି ପାଇବେନି, ସେ କ'ଣ ଭାଗବତ ଜାଣନ୍ତିନି, ସେ ଲେଖିବା ଲୋକ ସେଠି ଅଛନ୍ତି, ନାରଦ ବା ଉପଦେଶ ଦେଇଥିଲେ ଭାଗବତ ପାଇଁ, ସେ କ'ଣ ଶୁଣୁଥିଲେ, ଭାଗବତର ପୂର୍ଣ୍ଣ ପରିପ୍ରକାଶ ତାଙ୍କ ପାଖରେ ଭାଗବତ ଜ୍ଞାନ ପୁରା ଅବତରଣ କରିଯାଇଥିଲେ। ଡିସେଣ୍ଡିଂ ପ୍ରୋସେସ ବ୍ୟାସଦେବଙ୍କ ପାଖରେ ଆବିର୍ଭାବ ଭାଗବତ କ'ଣ ସମାଧି ଭାଷ୍ୟ, ନାରଦ କହିଗଲା ପରେ ସେ ବସିଲେ ଭାଷ୍ୟରେ, ବସିଲେ ତାପରେ ରଚନା କଲେ ଭାଷ୍ୟ ସମାଧିରେ ଯେ ରହୁଛନ୍ତି ସେ କ'ଣ ରଚନା କରିବେ, ସେ ଯେଉଁଟା ସମାଧିରେ ରଚନା କଲେ କୃଷ୍ଣ ରଚନା କଲେ ଆପିଅର ହେଲେ ସେଇଟା ସେଥିପାଇଁ ଇଂଲିଶରେ ଯେଉଁ ଶବ୍ଦ ରହିଛି ସ୍ପିକର, ସ୍ପିକର ଆମେ କୁହନ୍ତି, କ'ଣ କ'ଣ କୁହାଯିବ ପ୍ରବକ୍ତା, ପ୍ରକୃଷ୍ଟ ବକ୍ତା, ତାର ଅର୍ଥ ତ ଇଂଲିଶର ଓଡ଼ିଆର ଅଲଗା ହେଇଯିବ ବକ୍ତା, କିନ୍ତୁ ଇଂଲିଶ ୱାର୍ଡଟା ଠିକ ସ୍ପିକର। ସ୍ପିକର କ'ଣ, କ'ଣ କରେ ସ୍ପିକର, ହଁ ସାଉଣ୍ଡ ସ୍ପିକର ନା, ଆଉ ସ୍ପିକର କ'ଣ ଅଛି, ମେସିନ ଗୋଟେ ଥିବ, ମେସିନ କନେକ୍ସନ୍ ଥିବ କୋଉଠି କି ମାଇକ୍ରୋଫୋନକୁ, ସିଏ ଖାଲି କ'ଣ ହଉଛି, ଖାଲି ବଡ଼ ବଡ଼ ହଉଛି, ମୁଁ ଏଠି କଥା କହୁଛି ତାର ବାଜୁଛି ସ୍ପିକର, ତାର କ'ଣ ଅଛି, ତାର କିଛି ନାହିଁ। ସ୍ପିକର କ'ଣ, ତାକୁ ଫୁଲମାଳ ଦବ, ତାକୁ ପୂଜା କରିବ, ସେ ଖୁସି ହବ, ଖୁସି ହବନି, ମତେ କ'ଣ ଫୁଲମାଳ ପୂଜା କରିଦେଲେ ମୁଁ କ'ଣ କିଛି କହୁଛି, ଲୋକ ସ୍ପିକର ଭଲ ପାଇବେ, ସେଇଟା ଯିଏ ସ୍ପିକର ହବ ସିଏ ଜାଣିବ ମୁଁ କିଛି ନୁହେଁ, ଗୋଟେ ସ୍ପିକରଟା ଆଉ ମୁଁ ଗୋଟେ ସ୍ପିକରଟା ଆଉ, ଏ ଯେ ମାଇକ୍ର ମାଇକ୍ କେତେବେଳେ ବାଜେ ଦେଖୁଛ ନା ନାହିଁ, ମାଇକ୍ ଆଗରୁ ଯେଉଁ ମାଇକ୍ ସବୁ ବାଜେ ବାହାଘର ବେଳେ, ମୁଁ ଯେଉଁ ଡିକ୍ସ ଥିଲା ମୋର ମନେ ଅଛି, କେତେ କେଉଁ ଶ୍ରେଣୀ ଚତୁର୍ଥ ପଞ୍ଚମ ଶ୍ରେଣୀ ବେଳକୁ ଥିଲା, ସେ ଯେଉଁ ଗ୍ରାମଫୋନ୍ ରେକର୍ଡ ଏମିତି ଥିଲା, ସେ ତାକୁ ଦେଇ ନେଇକି ବସିବ ଗୋଟେ ଥ୍ରେଡ଼ର ଲଗେଇବେ, ଲଗେଇଲେ ସେ ତା ଗୀତଟା ବାଜିବ ପୁରା ଘୁରି 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 ସବୁ ବାହାରି ବାଜିବ, ବାହାର ଫାହାର ମାଇକ୍ ବାଜିଲା ଦେଲା, ଲୋକ କାହା ଖୁସି ଦେଲେ ଯିଏ ମାଇକ୍ଟା ଲାଗିଛି ସ୍ପିକରଟା ଲାଗିଛି, ଲୋକ କାହାକୁ ପ୍ରଶଂସା କରନ୍ତି, ଯିଏ ଗୀତ ଗାଉଛି ନା ସ୍ପିକରକୁ, ଯିଏ ଗାଇବା ଲୋକ ଅଲଗା ସ୍ପିକର ଲୋକ ଅଲଗା, ସ୍ପିକରଟା ହେଉଛି ଅଲଗା ଗାଇବା ଲୋକ ଅଲଗା, ସ୍ପିକରଟା କ'ଣ କହୁଛି ଗାଇଛି ସେ ସେଇଟା କାଳ ମେସିନ୍ ଦ୍ୱାରା ବାଜୁଛି, ହଁ ବୁଝିପାରୁଛ ତ, ମେସିନ୍ଟା ଲାଗିଛି ଗାଇବା ଲୋକ ଅଲଗା ଅଛି, ସ୍ପିକରଟା କେବଳ କହୁଛି ସେଭଳିଆ। ସ୍ପିକର ଅର୍ଥ ଭାଗବତ ଯିଏ ବକ୍ତା ତାର ଅର୍ଥ ଏଇଟା, ସେ ଗୋଟେ ସ୍ପିକର, ସେ କିଛି ନାହିଁ, ତାର ପୁଣି ଫ୍ୟୁଜ୍ କଟିଗଲେ ଗଲା ଆଉ ଆଜିବନି, ସେ ଗୋଟେ ସ୍ପିକର, ସେ କହୁଛି ତାର ମନ ମତେ କିଏ କଣ୍ଟ୍ରୋଲ କରୁଛି, ସ୍ପିକର ତାର କ'ଣ ତାର କଣ୍ଟ୍ରୋଲ ଅଛି ନା, କରେଣ୍ଟ ଦିଆହଉଛି ସବୁ ଦିଆହଉଛି, କିଏ କଣ୍ଟ୍ରୋଲ କରୁଛି, ତାର ଏନ୍ ଅପରେଟର ଅଛି, ଗାଇବା ଲୋକ କିଏ ଅଲଗା ଅଛି, ସେ ଗାଇ ଦେଇଛନ୍ତି ଏହା ମେସିନରେ କନେକ୍ଟ ହେଇଛି, ବର୍ତ୍ତମାନ ମେସିନ ସହିତ କନେକ୍ଟ ହେଇଛି ବୋଲି ବାଜୁଛି, ବାସ୍ ସେ ହେଲା କଥା, ପ୍ରବଚନ ଯାଇକି ସେଇ ଷ୍ଟେଜରେ ସେଇଟା ହଉଛି ହରି କଥା। ତୁମର କନେକ୍ସନ କାହା ସହିତ ରହିଲା, ତୁମର କନେକ୍ସନ ତୁମେ କିଛି କରିବନି, ସ୍ପିକର କିଛି କନେକ୍ସନ କରେନି, କନେକ୍ସନ କିଏ କରିବ, ଯିଏ ବଜେଇବ, ଯଦି ଗୁରୁ ଚାହିଁବେ ତୁମକୁ ବଜେଇବା ପାଇଁ ତୁମ ଦ୍ୱାରା ସେ ତାର କନେକ୍ସନ କରିଦେବେ, କଲେ ତାଙ୍କ ତୋର ହେଲା ମେସିନ, ମେସିନଟା ହେଲେ ଯିଏ ଗାଇଛି ଭାଗବତ, କିଏ ଗାଇଛନ୍ତି, ସୁଖଦେବ ଗାଇଛନ୍ତି, ଯେ ଯାହାଙ୍କ ପ୍ରସଙ୍ଗ ତୁମେ କହୁଛ ଗୋପୀମାନେ ଗାଇଛନ୍ତି, ସେ ତାଙ୍କ ଯୋଉ ଗାନଟା ଆସିଲା କାହା ଥ୍ରୋରେ, ମେସିନ ଗୁରୁଙ୍କ ଥ୍ରୋରେ ସେ କନେକ୍ସନ କରିଦେଲା, ତୁମ କଥା ବସିକି ବାଜିଲା, ଆଉ ଇଏ ପାଠ ଯାଇକି ସେଠି ରହିଲାଣି, ଆଉ ତୁମେ ଦିନ ରାତି ମୁଣ୍ଡ ପିଟି ପିଟି ଘୋଷି ଘୋଷି ଶ୍ଳୋକ ହଜାର ମନେ ରଖିଛୁ, ବା ମନେ ରଖିଲା ତୋର ଠିକ ଅଛି, ବଡ଼ ବଢିଆ ଶ୍ଳୋକ ମନେ ରଖିଛୁ, ଭଲ ତୁ ଜାଣିଛୁ, ଭଲ ଉପଦେଶ ଦେଉଛୁ ବୋଲେ, ହେଟା କେବଳ ଏତିକି ପାଇଁ, ଏଥିପାଇଁ ମନେ ରଖ, ତାର କ୍ଷତି ନାହିଁ ଭାଗବତ ମନେ ରଖିଛ ନା, ଏଇଟା ତୁମର ବୁଦ୍ଧିକୁ ରୋକିବା ପାଇଁ, ତୁମର ବିଷୟ ବୁଦ୍ଧିର ପ୍ରଭାବକୁ ରୋକିବା ପାଇଁ, ଆଉ ଭକ୍ତିରେ ଟିକେ ଅଗ୍ରସର ହେବା ପାଇଁ, ଯଦି ତୁମେ ଧରିପାରିଲ ତାକୁ ଅଗ୍ରସର ହେଇପାରିବ, ନହେଲେ ନ ଧରିପାରିଲେ ଖାଲି ବକି 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 ବୁଢା ହେଇଯିବ ବି ତୋର କିଛି ମାନେ ପ୍ରୋଗ୍ରେସ୍ ହବନି, ଆଉ ଅନ୍ୟକୁ ବି ସାହାଯ୍ୟ କର, କିନ୍ତୁ ପୂର୍ଣ୍ଣ ଜ୍ଞାନ ଯେଉଁ ପରିପ୍ରକାଶ ହବ ଡିସେଣ୍ଡ ହବ, ଏଇଟା ପ୍ରୋସେସ୍ ହେଉଛି, ଏଇଟା ତ ପ୍ରୋସେସ୍, ସେଥିପାଇଁ ସ୍ପିରିଚୁଆଲ ଜିନିଷଟାକୁ କିଛି ବୁଝି ହୁଏନି, ସେଥିପାଇଁ ବେଳେବେଳେ ନିରାଶ ଲାଗେ, ମୁଁ ଏତେ ଦିନ କଲି ଏହା କଲି ମୁଁ କାହିଁକି ହଉନି, ହବା ଜିନିଷ କ'ଣ, ଏଇଟା ହବା ଜିନିଷ କ'ଣ, ଏଇଟା ନ ହବା ଜିନିଷ କରିବା ପାଇଁ ତୁମେ ଆସିଛ, ହବା ଜିନିଷ ପାଇଁ ତୁମେ ଆସିଛ, ହବା ଜିନିଷ ପରେ କରିବାର ଅଛି ତ ତୁମର ପଳାଅ, ଏଠି ଭୌତିକ ଦୁନିଆକୁ ପଳାଅ, ସେଠି ତୁମେ କିଛି କରିବ ତୁମେ କିଛି କରିଦେବ, ଏଠି ନ ହବା ପାଠ ତାଙ୍କ ହାତରେ ଅଛି, ସେ ଚାହିଁବେ କରିବେ ନହେଲେ ନାହିଁ, ତାଙ୍କ ହାତରେ ତାଙ୍କ କୃପା ଆସି ନିଶ୍ଚୟ କରିବେ, ତାଙ୍କ ପ୍ରୋସେସ୍ ଦେଇ ନହେଲେ ସେ ପରମ୍ପରା ତିଆରି କଲେ କାହିଁ, ଭଜନ ନିଜେ ଆସୁଛନ୍ତି କାହିଁ, କି ତୁମେ ଚେଷ୍ଟା କରନି ତୁମେ ହବନି ଯେ ତୁମେ ବହୁତ କିଛି ଜାଣିଦେଲା ପରେ ତୁମେ ଭଗବାନଙ୍କୁ ପାଇଯିବ, ତୁମର ଏଇଟା ସବୁ ଡିସେଣ୍ଡିଂ ପ୍ରୋସେସ୍, ତେଣୁ ସେ କଣ କହିଲେ, ମୁଁ ଶିଷ୍ୟ କରିନି, ମୋ ଗୁରୁଦା କହିଥିଲେ ମୁଁ ଗୁରୁ କଥା ମାନୁଛି, ମୁଁ କାଲକାଟା ଯାଉନି, ଆଉ କଣ କହିଥିଲେ ମୁଁ କାହା ସଙ୍ଗ କରୁନି, ମୋ ଗୁରୁ କହିଥିଲେ ତୁମେ କାହା ସଙ୍ଗ କରିବେ, ମୁଁ କାହା ସଙ୍ଗ କରୁ, ସଙ୍ଗ କରୁନାହାନ୍ତି, ଆଉ ଏତେ ପ୍ରକାର ଯାଉଛନ୍ତି, ପ୍ରଚାର କରୁଛନ୍ତି, ସଭା ସମିତି କରୁଛନ୍ତି, କାହା ସଙ୍ଗ କରୁ, ମୁଁ କେବଳ ମୋ ଗୁରୁଙ୍କର ନିରନ୍ତର ସଙ୍ଗ କରୁଛି। ବୁଝି ହବ, ହଜାର ଲୋକ ସେମାନେ କନଭର୍ସେସନ୍ କରୁଛନ୍ତି, ନଦିଆ ନଦିଆ ପ୍ରକାଶନ ପତ୍ରିକା ବାହାରୁଛି, ସବୁ ଜିନିଷ ବାହାରୁଛି, ପ୍ରଚାର କରୁଛନ୍ତି, ମଠ ମନ୍ଦିରରେ ଏତେ ବିଗ୍ରହ ପ୍ରତିଷ୍ଠା କରୁଛନ୍ତି, ସୁଚୈତନ୍ୟ ମହାପ୍ରଭୁ ପାଦ ପଦ୍ମ ପ୍ରତିଷ୍ଠା କଲେ, ଶହ ଶହ ମଠ ମନ୍ଦିର ତିଆରି କଲେ, ପୁଣି କହୁଛନ୍ତି ମୁଁ କାହା ସଙ୍ଗ କରେ। ସ୍ପିରିଚୁଆଲ ଜିନିଷ ଗୋଟେ ସ୍ପିରିଚୁଆଲ ଆଧ୍ୟାତ୍ମିକର ଯୋଉ ଅତି ଉନ୍ନତ ସ୍ତର ଯୋଉଗୁଡ଼ାକ ରହିଲା, ସେଟା ସେ ରିଏଲାଇଜେସନ ଗୋଟେ ଯାହାକୁ ଯେତିକି ମିଳିବ ସାଧୁଗୁରୁଙ୍କର କୃପା, ପୂର୍ଣ୍ଣ କୃପାର ପରିପ୍ରକାଶ ଅଲଗା, ପୂର୍ଣ୍ଣ ପ୍ରକାର କୃପାର ପରିପ୍ରକାଶଟା କେବଳ ଆଚାର୍ଯ୍ୟଙ୍କ ପାଖରେ ଉପଲବ୍ଧି କରିବ, କୃଷ୍ଣ କୃପାର ଯୋଉ ପୂର୍ଣ୍ଣ ପ୍ରକାଶଟା ଆଚାର୍ଯ୍ୟଙ୍କ ପାଖରେ ଉପଲବ୍ଧି କରିବ, ଆଉ ଯିଏ ଯେତିକି ପାଇଛି ତାକୁ ସେତିକି କୃପା ଗୁରୁ କୃଷ୍ଣ କରିଛନ୍ତି, ସେତିକି ସେତିକି କୃପା, ସେ କୃପା ଟିକେ ପାଇଲେ, କୃପା କାଣିକା ପାଇଲେ ତୁମେ ବଞ୍ଚିକି ରହିବ। ଜ୍ଞାନ ବୁଦ୍ଧି ବଳ କୌଶଳ ଏସବୁ ଭିତରେ କିଛି ଲାଗିବନି, ଏଇଟା ସ୍ପିରିଚୁଆଲ ଜିନିଷ। ସବୁବେଳେ ମନେ ରଖିବାକୁ ପଡ଼ିବ, ମୋର ଶରୀର ହଉଛି ଜଡ଼, ମୋର ଇନ୍ଦ୍ରିୟ ହଉଛି ଜଡ଼, ସବୁ ଜଡ଼ ଜିନିଷ, ସବୁ ଜଡ଼ ନା ଚେତନା, କିଛି ଚିନ୍ମୟ ନୁହେଁ, ସବୁ କିଛି ଚିନ୍ମୟତା ନାହିଁ ଏଥିରେ, କିଛି ସେ ଚିନ୍ମୟତା ଥାଆନ୍ତା ପ୍ରମାଣ ତୁମକୁ ଦେବାକୁ ପଡ଼େ, ମୋ ହାତରେ ଚିନ୍ମୟ ଶକ୍ତି ଅଛି, ଭଗବତ ଶକ୍ତି ଅଛି ତୁମର, ତା ନୟନ ମଙ୍ଗଳ ଦଶରୁ ଧାରା, ବାସ୍ ତୁମର ଅଛି ମାନେ ସାଙ୍ଗେ ସାଙ୍ଗେ ନୟନ ମଙ୍ଗଳ ଦଶରୁ ଧାରା ଅବଦାନ ମଙ୍ଗଳ, ଭଗବାନଙ୍କ ନାମ ଗୁରୁ ଗୁରୁ ଭୋଗ ହେଇକାନ୍ତି ହଉନି କାହିଁ, ଆଉ ହସିକି ମଜା ଲାଗୁଛି ନା କଣ, ହଉଛି କି ଆମର ହଉନି, ତା ନାଇଁ ଆମ ଜଡ ଇନ୍ଦ୍ର ଗୁଡାକ ଆଉ ଏତେ ଗୋଟେ କଥାରେ କଟିଯିବ ସବୁ, ଆଉ କଣ ଗୋଟେ କଥାରେ ସବୁ କଟିଗଲା, ଆଉ ତାହେଲେ କେତେ ଚିନ୍ମୟ ଜିନିଷ ଆମକୁ ଦରକାର, ଆଉ ସେଟା କଣ କୃପାର କେବେ କୃପା ସାପେକ୍ଷ, ସେଟା ଆଉ ହବନି ଆମ ଦ୍ୱାରା ଚେଷ୍ଟା କରି କିଛି ହବନି, ତୁମେ କଣ ଚେଷ୍ଟା କରିକି ତୁମେ ପାରିପାରିବ, କରୁନା ତୁମେ କେତେ ମାଳ କରି ତୁମକୁ ଛାଡ଼ିଦେବି ତୁମକୁ 5 ବର୍ଷ, କଲ ଦେଖିବା ମାଳା କରି ତୁମେ କଣ କୁଆଡେ ଯିବ, ପାରିବନି ସେସବୁ ଜିନିଷ, କାହିଁକି ତୁମର ଇନ୍ଦ୍ରିୟଟା ରହିଲା କଣ ଜଡ଼, ଶକ୍ତିଟା କୋଉଠୁ ପାଇବ ତୁମେ କରିବା, ନାମ କରିବା ପାଇଁ ଯୋଉ ଶକ୍ତିଟା ଦରକାର, ଚିହ୍ନ ବସ୍ତୁକୁ ସାଧନ କରିବା ପାଇଁ ଯୋଉ ଶକ୍ତିଟା ଦରକାର, ସେଟା ମିଳିବ କାହା ପାଖରୁ, ଶକ୍ତିଟା ଯେମିତି ଗଛର କଣ ରହିଛି ବିଚାର, ତାର ସ୍ୱୟଂ ଶକ୍ତିଟା ରହିଛି, ସେଥିପାଇଁ ତାକୁ କଣ କରୁଛି, ଯୋଉଠି ଲଗେଇ ଦଉଛେ ସେ କଣ କରୁଛି, ସିଏ ପାଣିଟା ସିନା ତୁମେ ଥରେ ଦେଇଦଉଛ, ତାପରେ ସିଏ ନିଜେ ଟାଣୁଛି ନା ନାହିଁ, ନା ତୁମେ ଯେତିକି ପାଣି ଦେବ ସେତିକି ପାଣି ସେ ବଞ୍ଚିକି ରହୁଛି, ସେ ଟାଣିକି ରଖୁଛି ନା, ତୁମେ ଦୁଇ ଦିନ ନଦେଲେ ସେ ବଞ୍ଚି ହଉଛି ନା, ତାର ସେ ବୀଜର ଶକ୍ତିଟା ରହିଛି, ତାର ଖଟା ମିଠା ତାର ଯୋଉ ଅଂଶ ଶକ୍ତି ରଖି ଟାଣି ଦଉଛି, ତାକୁ ଆମେ ଯୋଉଠି ଲଗେଇ ଦଉଛୁ ସିଏ ହେଇଯାଉଛି, ସେଟା ଯାହାର ନିଜର ଶକ୍ତି ରହିଛି ଆଧ୍ୟାତ୍ମିକ ଶକ୍ତି ବା ଭଗବାନଙ୍କର ଶକ୍ତି, ସେ କୃପା ପ୍ରାପ୍ତ ହେଇଛି, ତ ସେ ଯୋଉଠି ରହିବ ସେଟା ସେଠି ଓଜନ କରିପାରିବ, ସେ ଯେଉଁ ସେବା କରିପାରିବ ତା ସେଥିରେ ସ୍ୱାଦ ପାଇପାରିବ, ଆମ ଦ୍ୱାରା ହବନି ସେଟା, ଆମକୁ କେବଳ ଆଚାର୍ଯ୍ୟଙ୍କର ପଦ୍ଧତିରେ ହିଁ ଯିବାକୁ ପଡିବ, ସେ ଯାହା କରିଛନ୍ତି, ଆଉ ସେଥିରେ ପୁଣି ଟିକେ ମନ ଧର ପଶେଇବନି, ଶରଣାଗତି ହେଇକି ତାଙ୍କୁ ସବୁବେଳେ ଗୁରୁ ଦେବତା ଆତ୍ମା, ଗୁରୁଙ୍କୁ ଦେବତା ଆତ୍ମା ବୋଲି ବିଚାର କରି ଶୁଦ୍ଧ ଭକ୍ତଙ୍କୁ ପରମ୍ପରା ଆଚାର୍ଯ୍ୟମାନଙ୍କୁ ପୁରା ତାଙ୍କ ପାଖରେ ବିକ୍ରି ନିଯୁକ୍ତ ହେଇଯିବାକୁ ପଡିବ, ଐକାନ୍ତିକ ଦାସ୍ୟ ଭାବ ହେଲା ପରେ ତୁମେ ବୁଝିବ ସ୍ପିରିଚୁଆଲ ଜିନିଷଟା କଣ, ତ ସେଇ ମୁଡ୍ ଆସୁନି ମାନେ ଆଚାର୍ଯ୍ୟଙ୍କ ଆଚାର୍ଯ୍ୟ ପରମ୍ପରାଙ୍କ ପ୍ରତି ତୁମର କେବେ ହେଲେ ସେ ଜିନିଷ ଗୁଡା କିଛି ଡିସେଣ୍ଡ ହବନି, କାରଣ ଭାଗବତ କାହା ନାରଦ ମୁନି କହିକି ଗଲେ, ନାରଦ ମୁନିଙ୍କ କୃପା କାହା ପ୍ରତି ରହିଲା, ବ୍ୟାସଙ୍କ ପ୍ରତି ରହିଲା, ଭାଗବତ ଡିସେଣ୍ଡ ହେଇଗଲେ, ଆହୁରି ଭାବିଲେ ତାଙ୍କର କୃପା କାହା ପ୍ରତି ରହିଲା, ଶୁକଙ୍କ ପ୍ରତି, ପୁଣି ଭାଗବତ ଚାଲିଗଲେ, ଶୁକଙ୍କ କୃପା ସୁତ କୁସୁମ କୃତି ରହିଲା, ସେ ପୁଣି ଭାଗବତ ଚାଲି ଆସେ, ଇଏ ପ୍ରଶିଷ୍ଟ ଆଜ୍ଞା, କୃପା ଆସୁଥିବ ଜ୍ଞାନ ଆସୁଥିବ, କୃପା ଆସୁଥିବ ଜ୍ଞାନ ଆସୁଥିବ, ପୂର୍ଣ୍ଣ ଜ୍ଞାନର ଉପଲବ୍ଧି ହେଇଯିବ, ସେଥିପାଇଁ ଭଗବାନ କଣ କହିଲେ, ତେଷାମ ସତତ ଯୁକ୍ତାନାମ ଭଜତାମ ପ୍ରତି ପୂର୍ବକମ ଦଦାମି ବୁଦ୍ଧି ଯୋଗମ, କଣ ବୁଦ୍ଧି ଯୋଗମ ଦଦାମି, ଏଠି ଶବ୍ଦ କଣ ରହିଲା, ଦଦାମି, ଦଦାମି ମାନେ କଣ, ମୁଁ ଦେବି ଦାନ କରେ, ବୁଦ୍ଧି ଯୋଗମ, ମୁଁ ବୁଦ୍ଧି ଦେବିନି, ବୁଦ୍ଧି ଯୋଗମ, ଯୋଗମ କାହିଁ କହିଲେ, ଯେଉଁ ବୁଦ୍ଧି ଦ୍ୱାରା ମୋ ସହିତ ସେ ଯୁକ୍ତ ହେଇପାରିବ, ଏଇଟା ଯୋଉ ବୁଦ୍ଧିଟା ଆମର ଅଛି, ଯୋଉ ଆମେ ଯୋଉଟା ସବୁ ଶାସ୍ତ୍ର ପଢି ଯୋଉ ବୁଦ୍ଧିଟା ରଖିଛି, ଆମେ ଯୁକ୍ତ ହେଇପାରୁନୁ ଭଗବାନଙ୍କ ସହିତ, ହେଲେ ଆମେ ଯୁକ୍ତ ହେଇପାରୁନୁ, ଆମ ଜ୍ଞାନଟା ଅନ୍ୟ କାହାକୁ ଯୁକ୍ତ କରିଦବ, ଆମେ ଆଣିପାରିବା ତାଙ୍କୁ ବୁଝେଇ ପାରିବା, ସବୁ କରିପାରିବା, ଭଗବାନ ସହିତ ଯୁକ୍ତ କରିବୁ, ଦଦାମି ବୁଦ୍ଧି ଯୋଗମ, ସିଏ ଯେତେବେଳେ ବୁଦ୍ଧି ଦେବେ ତୁମେ ଯୁକ୍ତ ହବ, କେମିତି ବୁଦ୍ଧି ଦେବେ, ଏଇଠି ଶବ୍ଦ ଲଗେଇଦେଲେ ପ୍ରୀତିପୂର୍ବକମ, ପ୍ରୀତିପୂର୍ବର ମତେ ଭଜନ କଲେ, ସେବା କଲେ, ପ୍ରୀତିଟା ଅଛି କି ଆମ ପାଖରେ, ଆଉ ଭିତରେ ନାହିଁ ଆଉ ପ୍ରତିଭା ଭଜନ କିଣ୍ଟା ହବ, ପ୍ରୀତିରେ ପୁଣି ଆସିବ କୋଉଠି, ପୁଣି ମୂଳକୁ ଆସିବ, ପୁଣି ପୁଣି ମୂଳ ପାଟକୁ ଆସିବ। ପ୍ରୀତିଟା ତୁମ କଥା ନାହିଁ, ପ୍ରୀତିପୂର୍ବକ ଭଜନଟା କେମିତି କରିବା, ଭଜନ କଳାଙ୍କ ପ୍ରୀତି ଲାଗୁଛି। ତୋର ମିଠା ଖାଇବ ତ ଭଲ ଲାଗେ, ରସଗୋଲା ଖାଇଲା ବେଳକୁ ଯେମିତି ଭଲ ଲାଗୁଛି, କଣ ହରନାମ କଲା ସେମିତି ଭଲ ଲାଗୁଛି। ଲୁଗା ସଫା କଲା ବେଳକୁ, ବାଥରୁମ୍ ଗଲା ବେଳକୁ, ନିଜ ଦେହ ସେବା କଲା, ନିଜର କାମ କଲା ବେଳକୁ ଯେମିତି ଭଲ ଲାଗୁଛି, ଆଉ ଭଗବାନ ସେବା କଲା ସେମିତି ଭଲ ଲାଗୁଛି ଲାଗୁଛି। ଆଉ ପ୍ରୀତ ନାହିଁ ଆଉ ଫଟିଲେ ଧରା ପଡ଼ିଲା ଆଉ କ'ଣ, ତାର ପ୍ରୀତିରେ ପାଇବା ଫୋନ କୋଉଠୁ, ପ୍ରୀତିରେ ଆସୁନି, ତାକୁ ତିଆରି କରିବା କେମିତି, ପୁଣି ପ୍ରୀତିପୂର୍ବକ ଭଗବାନ କୃଷ୍ଣଙ୍କ ପାଇଦେଲେ ଯିଏ ପ୍ରୀତିପୂର୍ବକ ସେବା କରୁଛି ପୁଣି ତା ସାଙ୍ଗରେ ଆମ ଯୋଡ଼ି ହବାକୁ ପଡ଼ିବ, ସେ ଯେତେବେଳେ କୃପା କରିବେ। କାରଣ ପ୍ରୀତିଟା କ'ଣ, ପ୍ରୀତିଟା କାହାର, ପ୍ରୀତି ଅଙ୍କୁରଟା କାହାର, ପ୍ରୀତିରେ ରାଧାରାଣୀଙ୍କର, ଆଉ କାହାର ସେ ସମ୍ପତ୍ତିର ମାଲିକ କିଏ ନୁହନ୍ତି, ସେ ଆଉ କିଏ ନାହିଁ, ସେ କେବଳ ପ୍ରୀତି ତାଙ୍କର ଅଛି କୃଷ୍ଣ କେମିତି ସୁଖ ଦେବା, ସେଲା ଦିନ ଶକ୍ତିର କୃପା। ସେଥିପାଇଁ ଆମ ଗୁରୁ ଆଚାର୍ଯ୍ୟବର୍ଗମାନେ ସବୁ ମଞ୍ଜୁରୀ ସ୍ୱରୂପରେ ଆସନ୍ତି, ସବୁ ତାଙ୍କରି କୃପାକୁ ଧାରଣ କରି ସେ ଜାଣିଛନ୍ତି ପ୍ରୀତିଟା କ'ଣ, ଆଉ ସେ ଯାହା ଖୁସି ହେବେ ସେ ପ୍ରୀତିଟା ତାଙ୍କ ପାଖକୁ ଯିବ, ସେ ଯାହା ଖୁସି ହେବେ ତାଙ୍କ ପାଖକୁ ଯିବ। ଖୁସି ହେବେ ମାନେ କ'ଣ, ତାଙ୍କର ଖୁସି କ'ଣ, ଆଉ ତାଙ୍କ ଗୋଡ଼ ଫୋଡ଼ ମେସେଜ୍ କରିଦେଇ ଟଙ୍କା 5-10 ଲକ୍ଷ ଟଙ୍କା ପକେଇଦେଲେ ସେ ଖୁସି ଯେ ହଁ ଇଏ, ସେଥିରେ ନାହିଁ, ସେଥିରେ ନାହିଁ। ପ୍ରୀତି ମାନେ ତାଙ୍କର ଇଷ୍ଟ ଭଗବାନ କୃଷ୍ଣଙ୍କ ପାଇଁ କିଭଳି ସୁଖରେ ସେ ସେବା କରେ, ସେ ସେଠୁ ନଜର କରିବେ, ଲକ୍ଷ୍ୟ କରିବେ, ଦେଖିବେ ତାହେଲେ ଇଏ ୟାର କୃଷ୍ଣଙ୍କ ପ୍ରତି ଶ୍ରଦ୍ଧା ରହିଛି, ସେବା ପ୍ରତି ଶ୍ରଦ୍ଧା ରହିଛି, ସେ ଖୁସି। ଏ ଜୀବଟା ବର୍ତ୍ତମାନ ଯେହେତୁ ମୋର ନିର୍ଦ୍ଦେଶରେ ଚାଲୁଛି ବା ମୋର କୃଷ୍ଣଙ୍କୁ ସୁଖ ଦେବାର ବାସନାଟା ଏ ଅନ୍ତର ଭିତରେ ଆସିଲାଣି ଇଏ ଅନୁଗତ୍ୟରେ, ସେତେବେଳେ ସେ ଯେତେବେଳେ ଖୁସି ହେଇଯିବେ କୃପାଟା, ସେଇ ରାଧାରାଣୀଙ୍କର ଯେଉଁ ପ୍ରୀତି, ଯେଉଁଟା ପ୍ରୀତି ପୂର୍ବକ ମୁଁ ଯେଉଁ କହିଲି ସେଇଟା ପୁଣି ତୁମ ଅନ୍ତରକୁ ଗଲା, ତୁମ ଅନ୍ତର ଭିତରେ ପୁଣି ହେ ପ୍ରୀତିଟା ହେଲା, ହା ଭଜନ ଷ୍ଟାର୍ଟ ହେଲା। ପ୍ରୀତି ପ୍ରେମଟା ନହେଲେ ଗୁରୁଦେବ ସେ କୁହନ୍ତି, ଆଉ ପ୍ରେମ ନହେଲେ ତ ଭଜନ କରିପାରିବନି, ଆଉ ଭଜନ କ'ଣ କରିବ, ପ୍ରେମ ବିନା ତୁମେ ଶରଣାଗତି ହେଇପାରିବନି, ପ୍ରେମ ବିନା ତୁମେ ଭଜନ କରିପାରିବନି। ସେଥିପାଇଁ ସେ କହିଲେ ଜଗନ୍ନାଥ ମହାରାଜ କହିଲେନି, ଜଗନ୍ନାଥ ସେ ତାଙ୍କ ଶିଷ୍ୟ କହିଲେନି ଆଜ୍ଞା ମୁଁ ଭଜନ କରିବି, ଗୁରୁଦେବ ଖାଲି ମୋତେ ବାଇଗଣ ଗଛରେ ପାଣି ଦେବା ପାଇଁ କହିଲି, ସେ ସିଧା ଭକ୍ତିଜ୍ଞାନ ଠାକୁର କହିଦେଲେ ପରମହଂସମାନଙ୍କୁ ଅନୁକରଣ କରିବାର କୌଣସି ଆବଶ୍ୟକ ନାହିଁ, ଲକ୍ଷ ଲକ୍ଷ ଅପରାଧଯୁକ୍ତ ହରିନାମ କରିବା ଅପେକ୍ଷା ବାଇଗଣ ଗଛରେ ପାଣି ଦେବାଟା ଭଲ। ସେ ବାଇଗଣ ଗଛ ଯଦି କେବଳ ସେ ବାଇଗଣ ଫଳିଲା, ସେ ଲାଗିଲା ଗୋଟିଏ ଠାକୁରଙ୍କ ପାଖରେ, ଶୁଦ୍ଧ ଭକ୍ତଙ୍କର ବିଗ୍ରହଙ୍କ ପାଖରେ ଯଦି ଭଗବାନ ଗ୍ରହଣ କରିଦେଲେ ତମ ଜୀବନଟା ସଫଳ ହେଲା, ଏ ଭଜନ ସୁରୁ ହବ। ସେ ଆଚାର୍ଯ୍ୟମାନେ ସବୁ ଜିନିଷ କାହିଁ କହିଛନ୍ତି, ଏ ବଡ଼ ଗମ୍ଭୀର ପାଠ। ତେଣୁ ଯେଉଁ ପ୍ରୀତି ଯେଉଁ ଭାବଟା ଗୋପୀମାନଙ୍କ ଅନ୍ତର ଭିତରେ ଆସିଛି, ସବୁ ବର୍ଣ୍ଣନା କରୁଥିଲେ କହିଲେ ଆମେ ଶୁଣୁଥିଲୁ ଚକ୍ରପଦା ଟୀକାରେ ସେ କହୁଛି, ସେ କାହାକୁ ମାନିବା ପାଇଁ ଚାହୁଁନାହାନ୍ତି, ଆମେ ଯିବା କୃଷ୍ଣଙ୍କୁ ଦର୍ଶନ କରିବା। ଚ୍ୟୁତ ପ୍ରବାଳମ ହସ୍ତ ଉତ୍ପଲାବ୍ଜମ ଉତ୍ପଲାବ୍ଜମ ମାଲାନୁପକ୍ତ ପରିଧାନ ବିଚିତ୍ର ବେଶ ମଧ୍ୟେ ବିରଜତୁର ମଧ୍ୟେ ବିରେଜତୁର ଲମ୍ପ ସୁପାଲ ଗୋଷ୍ଠ୍ୟମ ରଙ୍ଗ ୟଥା ନଟବର କୋଗାୟମାନମ କୋଚଗାୟମାନମ କୋଗାୟମାନମ ଦେଖାଇଛି ରଙ୍ଗେ ଯଥା ନଟବରମ କୋଚଗାୟମାନମ। ଅନ୍ୟ ଗୋପୀଗଣ କହିବାକୁ ଲାଗିଲେ, ହେ ସଖୀଗଣ, ଗୋଟିଏ ଦିନ ଏହି ରାମକୃଷ୍ଣ ଗୋପାଳଗଣଙ୍କ ସଭା ଭିତରେ ଗାନ କରୁ କରୁ ନଟବର ଯୁଗଳ ସଦୃଶ ଅତିଶୟ ଶୋଭାୟମାନ ହୋଇଥିଲେ। ସେହି କାଳରେ ସେମାନଙ୍କର ପରିବେଷଣ ପରିଧାନ ମଧ୍ୟେ ମଧ୍ୟ ଆମ୍ର ପଲ୍ଲବ ମୟୂର ପୁଚ୍ଛ ପତ୍ର ପୁଷ୍ପଗୁଚ୍ଛ ଏବଂ ଉତ୍ପଲ ଓ ପଦ୍ମର ମାଳା ସଂଯୁକ୍ତ ହୋଇ ତାହାଦ୍ୱାରା ବେଶ ଅତିଶୟ ବିଚିତ୍ର ହୋଇଥିଲା। ସଙ୍ଗେ ସଙ୍ଗେ କୃଷ୍ଣଙ୍କ ରୂପକୁ ପୁଣି ଚାଲି ଆସିଲେ ସଖା ସଖୀମାନେ। କୃଷ୍ଣ ବଂଶୀ ହେଉଛନ୍ତି କେଉଁଠି, ବୃନ୍ଦାବନ, ଏମାନେ ରହିଛନ୍ତି କେଉଁଠି, ଗ୍ରାମରେ, ଆସି ସେଠି ଚିନ୍ତା ଗୋପପୁର ରହିକି ଚିନ୍ତା କରୁଛନ୍ତି। କୃଷ୍ଣଙ୍କ ରୂପ ଚାଲି ଆସିଲେ କୃଷ୍ଣଙ୍କୁ ଦର୍ଶନ କରିବା ହିଁ ସାର୍ଥକତା, ବିଷୟ କ'ଣ ଆମେ ଦର୍ଶନ କରେ, ଭୋଗ ଦର୍ଶନ, ଯେଉଁ ଶୀତର ଦର୍ଶନ, ନାରୀର ଦର୍ଶନ, ନାରୀର ପୁରୁଷ ପ୍ରତି ଯେଉଁ ଭୋଗ ଦର୍ଶନଟା ଜୀବନ ସବୁବେଳେ ଗୋଟେ ରହିଛି ନା, ସେ ଗୋଟେ ଚିହ୍ନ ବସ୍ତୁ ଦର୍ଶନ କରିପାରୁଛି, ଭୋଗ ବସ୍ତୁ ପ୍ରତି ସ୍ୱାଭାବିକ ଗୋଟେ ଆକର୍ଷଣ ରହିଛି। ଚକ୍ଷୁର ସାର୍ଥକତା ହେଉଛି କୃଷ୍ଣଙ୍କୁ ଦର୍ଶନ କରିବା, କିଏ କହୁଛନ୍ତି ଗୋପୀମାନେ, ପୁଣି ପୁଣି ସେ ରୂପାଶକ୍ତି, ଆକୁ ରୂପାଶକ୍ତି କୁହାଯାଏ, ନାମ ରୂପ ଗୁଣ ତାପରେ ଲୀଳା, ଆତ୍ମ ନାମ ଆସକ୍ତି ନହେଲେ ରୂପାଶକ୍ତି କେମିତି ଆସିବ, ନାମ ବୃତ୍ତ ଗୋଟେ ଆସକ୍ତି ଆସିବା ଦରକାର, ଭଗବାନ ନାମ ସବୁବେଳେ ସ୍ମରଣ କେମିତି ହବ? ତାପରେ ରୂପ ବଳ ପ୍ରସ୍ଫୁଟିତ ହବ, କୃଷ୍ଣଙ୍କ ରୂପ ରୂପାଶକ୍ତିରେ ସେ କହୁଛନ୍ତି ଏଇ ଜିନିଷ, ଏତାଦୃଶମ ବିଡ଼ମ୍ବନମ ସୋସ୍ୟମ କଥମ କୁର୍ମସ୍ତସ୍ମାତ୍ ତତ୍ର ନ ଜାମ। ମାନେ ସଖୀ କହୁଛନ୍ତି, ସଖୀ ଏତେ ଅସୁବିଧା ଅଛି, ବଳରାମ ସେଠି ଅଛନ୍ତି, ଘର ଛାଡ଼ିକି ଯିବା, ଶାଶୁ ନଣନ୍ଦ ମାନେ କେତେ କଥା କହିବେ, ଆମେ ଯିବା କାହିଁକି, ନଗଲେ କ'ଣ ଅସୁବିଧା ଅଛି, ଏତେ କଷ୍ଟରେ ଗୋଟେ କ'ଣ କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ଯିବା। ଜଣେ ଯେତେବେଳେ ଭୌତିକ ଜୀବନରେ ଯାଉଛି, ସେ ଯେଉଁ କଷ୍ଟଟା ସେ ଉଠଉଛି, ସେ କଷ୍ଟଟା ଆଉ ଆଧ୍ୟାତ୍ମିକ ଜୀବନର କଷ୍ଟ ଭିତରେ କ'ଣ ପାର୍ଥକ୍ୟ ରହିଛି? ଭୌତିକ ଦୁନିଆ ଯେତେବେଳେ କାମଦାମ କରୁଥିଲେ, ଆମେ ବାହାର ଦୁନିଆରେ ରହୁଥିଲେ, ପାଠ ପଢ଼ୁଥିଲେ, ସେ କଷ୍ଟ ଆଉ ଆଧ୍ୟାତ୍ମିକ ଦୁନିଆର କଷ୍ଟ କ'ଣ, କୋଉଟା କଷ୍ଟ ଲାଗୁଛି ଅଧିକା? ପ୍ରଦୀପୀ କୋଉଟା କଷ୍ଟ ଲାଗୁଛି ରେ, ଏଇଟା କଷ୍ଟ ଲାଗୁଛି ନା ସେଟା କଷ୍ଟ ଲାଗୁଛି, ସତ କଥା କହୁନ, ହଁ ଏଇଟା କଷ୍ଟ ଲାଗୁନି, ଏଇଟା କଷ୍ଟ ଲାଗୁଛି, ସେଇଟା ସେଠି ନାଇଟ୍ ସିଫ୍ଟ କରୁଥିଲେ କି ନାହିଁ, ଏଠି ରାତି 4ଟାରେ ଉଠି ପଡ଼ୁଛ, ସେଠି ନାଇଟ୍ ସିଫ୍ଟ କରୁଥିଲେ କି ନାହିଁ, ହଁ ନାଇଟ୍ ସିଫ୍ଟ କରିବ, ଶୋଇବା ଶୋଇବା 11ଟାରେ ପୁଣି, କେହି ବି ଯୋଉ ବାହାର ସବୁ ଦୁନିଆରେ ରୁହନ୍ତି କେତେବେଳେ ଶୋଉଛନ୍ତି, 11ଟା 12ଟା ପୁଣି 6ଟାରେ ଉଠୁଛନ୍ତି, ହିସାବ କର 6 ଘଣ୍ଟା ତାଙ୍କର କମ୍ ଶୋଇବା। ସେଠି କେବଳ ଗୋଟେ 2-3ଟା ଜିନିଷ ମିଳୁଥିଲା, ସେଥିପାଇଁ ସେ ଦୁଃଖଟା ସବୁ ଚାଲିଲା, ତା କ'ଣ ସ୍ତ୍ରୀ ସୁଖ ଟିକେ, ପିଲା ଛୁଆମାନଙ୍କର ଇଏ କିଏ ଟିକେ ପ୍ରଶଂସା କରିଦେଲା, ଆଉ ଗୋଟେ ବିଶୃଙ୍ଖଳିତ ଜୀବନ ପାଇଁ ସୁଖ ଲାଗୁଥିଲା। ବିଶୃଙ୍ଖଳିତ ଜୀବନ ମାନେ ମନ ଯେତେବେଳେ ଯାହା ଚାହୁଁଥିଲା ସେଇଟା କରିଦେଉଥିଲା, ମନ ଚାହିଁଲା ଇଚ୍ଛା ହେଲା ହୋଟେଲରେ ଖାଇବା, ଚାଲ ହୋଟେଲ ଖାଇଦେବା, ଚାଲ ଏଠିକି ଯିବା, ଯାହା କହୁଥିଲା ମନ ସାଙ୍ଗରେ ଆମେ ଚାଲିଥିଲୁ, ସେଥିପାଇଁ ସେଟା କେତେ କଷ୍ଟ ଜୀବନ ନା, କିନ୍ତୁ ମନ ସାଙ୍ଗରେ ଚାଲୁଥିଲ ବୋଲି ସବୁ ଭଲ ଭଲ ଲାଗୁଥିଲା, ମନ ସାଙ୍ଗରେ ଚାଲୁଥିଲେ। ଆଉ ବର୍ତ୍ତମାନ କ'ଣ କରାହଉଛି, ମନକୁ ବିରୋଧ କରାହଉଛି, ସେ ନେଇ ସେ କହୁଛି ଏଇଟା ଭାରି କଷ୍ଟ। ଆଉ ସେତେବେଳେ ମନ ଯାହା କହୁଥିଲା ସେଟା କରି ପକାଉଥିଲେ ନା କ'ଣ, ଏ ବସ୍ତି ବସ୍ତି ସନ୍ଧ୍ୟା ଭଳିଆ, ଏ ବର୍ଷା ହେଲାଣି ଦେ କୁକୁଡ଼ା ଆଣ, ଏ କର୍ମ ଲୋକଟା ଦେଖିନା ଦେ କୁକୁଡ଼ା ଆଣ, ହେବ ଥଣ୍ଡା ହେଲାଣି ଦେ କୁକୁଡ଼ା ଆଣ, ଏ କୁକୁଡ଼ା ଗୋଟେ ଆଣିବେ ମୁଡ଼ିବେ ତା ପୋଡ଼ିବେ ତାକୁ ଖାଇବେ, ରୋଷେଇ କରି ଖା, ଯାହା କହ ହେ ଚାଲ ଘରକୁ ପଳେଇବା, ଉଠିବ ପଟକିନ କାମଦାମ ଛାଡ଼ିବେ ତା ଉଠିକି ପଳେଇବ। ମନ ଯାହା କହୁଥିଲା ଏଟା ଖଟୁଥିଲା, କେତେ ଭଳିଆ ପରିଶ୍ରମ, କେତେ କେତେ ପରିଶ୍ରମ, ବହୁତ କଷ୍ଟ, କିନ୍ତୁ କେବଳ ଗୋଟିଏ ଜିନିଷ ଯାଇକି ମନ ରିଲାକ୍ସ ହେଇଯାଏ, କ'ଣ ମୁଁ ଯାହା ଚାହୁଁଛି ସେଟା ହେଉଛି ଆଉ କରିଦେଉଛି। ଆଉ ଏଠି କ'ଣ ଯାହା ଚାହୁଁଛି ସେଟା ହଉନି, ଆମେ ଏଠି ଯାହା ଚାହୁଁଛେ ସେଟା ହେଇପାରୁନି, ଆଉ ମନଟାକୁ ମନ ହିସାବରେ ଆମେ ଚାଲୁନି, ଆମେ କ'ଣ ଶାସ୍ତ୍ର ହିସାବରେ ଚାଲିବାକୁ ପଡ଼ୁଛି, ଗୁରୁକୃଷ୍ଣ ହିସାବରେ ଚାଲିବାକୁ ପଡ଼ୁଛି, ମନ ଯେତେବେଳେ ଶୋଇବା ପାଇଁ ଚାହୁଁଛି ସେତେବେଳେ ତୁମକୁ ସେବା ଦିଆ ହଉଛି, ଯେତେବେଳେ ଶୋଇବା କଥା ସେତେବେଳେ ଉଠା ହଉଛି, ଯେତେବେଳେ ଖାଇବା କଥା ଉପବାସ ଦିଆ ହଉଛି, ଏସବୁ କ'ଣ ସବୁ ମନର ବିପରୀତ କାମ କର, ସେ ନାଇଁ ଶିଖୁଛି ଏଇଟା ଭାରି କଷ୍ଟ ପାଠରେ, ଏଇଟା ହବନି ଚାଲ ପଳେ। ଦେଖ ମନ ଯେତେବେଳେ ଯାହା କର୍ମ ଦୁନିଆରେ କ'ଣ, ଯେତେବେଳେ ଯାହା ଚାହୁଁଥିଲା ଯେତେବେଳେ ଖାଇବାର ଯେଉଁ ଟାଇମ୍ ଅଛି, ଯେତେବେଳେ ଭୋକ ଲାଗିଲା ଚଲା ଦେଖୁନା, ସେ ତୁମ ଟ୍ରେନ୍ ଲୋକ ସେ ଦେଖ, ସେ ମିଶ୍ର ଖାଅ, ସେଟା ଗୁଟୁକା ଖାଅ, ସେ ପାନ ଖାଅ, ସବୁବେଳେ ଚାଲିଛ ଛେଳି ଭଳିଆ ସବୁବେଳେ ଚୁବୁଥିଲ, ତାର ଯେତେବେଳେ ଯାହା ସବୁ କରିଦେଲ, ତେଣୁ ମନ ମନର ପୁରା ସ୍ୱତନ୍ତ୍ରତା ଥିଲା। ବର୍ତ୍ତମାନ କ'ଣ ହଉଛି, ମନକୁ ପୁରା ଓଲଟା କାମ କରିବାକୁ ପଡ଼ିବ, ପୁଣି ମନକୁ ଜଣେ ଜଗୁଛି ସବୁବେଳେ, ବୁଝିପାରୁଛ ନା ନାଇଁ, ଏଗୁଡ଼ିଆ ରହିଲେ ମନକୁ କିଏ ଜଗିବନି, ଏଠି ରହିଲେ ସଙ୍ଗର ରହିଲେ ମାନେ ମନକୁ ଜଗିଲେ ସମସ୍ତେ, ସେ ଦେଖିଲା ସେ କହିଲା, ପୁଣି ଗୁରୁ ଦେଖିଲେ ବୈଷ୍ଣବ ଦେଖିଲେ, ସବୁବେଳେ ତୁମ ମନ ଉପରେ ଠୁକର ବାଜିଲା, ସେଠି ତୁମକୁ କ'ଣ ଲାଗିବ, ଆ ବଡ଼ ଇଏ ବେକାର ପାଠ, ଯାହା କାହିଁ ଘର ଦ୍ୱାରା ଛାଡ଼ିକି ଆଣିଲି, ଯାହା ମରିବି ଏଇଠି, ସେଟା ଖାଲି ସବୁଆଡ଼େ ଯାହା କଲ କିଛି ସୁଖ ନାହିଁ, ସେ କହୁ ଲୋକ କହୁଛି କିଛି ସୁଖ ଲାଗୁ, କାହିଁ ସୁଖ ଲାଗିବ ନା, ତୁମ ମନକୁ ଆ ସ୍ୱତନ୍ତ୍ରତା କି ଦିଆଯାଉନି, ଆଉ ଏତେ ଜନ୍ମ ଯେ ବୁଲିଛ କେବଳ ସ୍ୱତନ୍ତ୍ର ଏଇ ଜିନିଷ ପାଇଁ, ମନଟାକୁ ଛାଡ଼ି ଦେଇଛ ବୋଲି ବୁଲା ବୁଲା ଗାଇକି ଆଉ ତ ବାନ୍ଧିପାରିବ, ସେ ବାନ୍ଧିଲେ ମରିଯିବ ପୁରା, ସୁଖୀ 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 ତାଙ୍କ ସେ ବୁଲି ଖାଇଲାଣି, ଆଉ ତା କିଛି ଖାଇବନି କିଛି କରିବନି, ଖାଲି ଝୁରି ହବ, ଆଉ ଧାନ କିଆରି ଏ କିଆରି ସେ କିଆରି ସେ ବୁଲୁଥିଲା ନା, ତା ମୁଣ୍ଡ ପାଗଳ ହେଇଯିବ ବୁଲା ଗାଇ, ଆଉ ସେ ସେଇଭଳିଆ, ଆଉ ସେଥିପାଇଁ ଏଇଟା ଗୋଟେ ବେଶୀ ଦୁଃଖ ଲାଗୁଛି ନା ଜୀବନଟା, ଆଉ କଷ୍ଟ ଲାଗୁଛି ଭକ୍ତ ଜୀବନଟା, ଏତେ କଷ୍ଟ ଏତେ କାଳେ ଆମେ ବୁଝିପାରୁନୁ, ଅପରେସନ ସମୟଟା କ'ଣ ଲାଗେ କଷ୍ଟ ଲାଗିବ, ଆଉ ଅପରେସନ ସମୟଟା କଷ୍ଟ, ଘାସ ଶୁଖିବ, ଅପରେସନ ପୁଣି ହବାର ଅଛି, ଡକ୍ଟର ଭଲ ହବାର ଅଛି, ଅପରେସନ ହବ, ପୁଣି ମେଡିସିନ ଖାଇବ, ପୁଣି ଶୁଖିବ, ଟ୍ରିଟମେଣ୍ଟ ହେଇକି ପୁଣି ତାର ଯେଉଁଟା ଅପରେସନ ହେଇଥିବ ସେ ଜାଗାରେ ସେ ରକ୍ତ ପ୍ରଭାବ ହେଲା, ଟିସୁ ଗୁଡ଼ାକ କ'ଣ ତାକୁ କୁହନ୍ତି, ଜୀବକୋଷ ସବୁ ଜନ୍ମିଗଲା, ତାପରେ ସ୍ୱାଭାବିକ ଚାଲେ। ଅପରେସନ କଲାବେଳକୁ କେତେ ଦିନ ଲାଗୁଛି, 6 ମାସ ବର୍ଷେ ଲାଗିବ, ଯେଉଁଟା ହାତଟା ଖାଲି ଟିକେ ତୋର ଇଏ ହେଲ ଆଉ ଇଏ କେତେ ଜନ୍ମର ଅପରେସନ ଆଉ ତୁମେ କହିବ ସାଙ୍ଗେ ସାଙ୍ଗେ ଏଇଟା ହେଇଯାନ୍ତି ଏ କଣ ହବ ଏ କାମ ନା କଣ ବହୁତ ଜନ୍ମର ସମସ୍ୟା ତମେ ସମାଧାନ କରିବା ପାଇଁ ଚେଷ୍ଟା କରୁଛ ନା ସେଇ କେବଳ ଅପ୍ରାକୃତ ଜ୍ଞାନ ଅପ୍ରାକୃତ କୃପା ଯେତେ ଭଗବାନଙ୍କର ହବ ସେଥିପାଇଁ ଏତେ ଜଣେ ଶୃଙ୍ଖଳିତ ହେଇକି ଶରଣାଗତ ହେଇକି ଐକ୍ୟାନ୍ତିକରେ ଭଗବାନଙ୍କର ସେବା କରୁଛେ ତାଙ୍କର ଉପାୟ ହେବା ତ ପାର କରିବାକୁ ବଡ ବଡିଆ ଲୋକ କାମ ଏଇଟା ଆମ ହାତରେ କିଛି ଅଛି ଗୋଟେ ଜୀବ ଆତ୍ମାଟାକୁ କେତେ ଜନ୍ମ ଧରିକି ସ୍ୱର ତାକୁ ଧରିକା ତାକୁ ସ୍ୱରବନ୍ଧନ ରଖିଛି ସେ ତା କବଳରୁ କେମିତି ରକ୍ଷା ପାଇକି ଯିବ ସେ ସ୍ୱର ଭାବିଦେଲାଣି ନା କିଏ ଭାବିଦେବି ସ୍ୱର ବୋଲି ଆତ୍ମାଟା ସ୍ୱର ବୋଲି ଭାବିଦେଇଛି ନା ଆଉ ଆମେ ସ୍ୱର ବୋଲି ଭାବିଦେଇଛି ନା ସେଟା ଦୁଃଖ ହଉଛି ନା ମୋ ସ୍ୱରଟା ଖରାପ ହେଇଗଲା ନା କଣ ମୋତେ ଭୋକ ଲାଗିଲେ ଆତ୍ମାଟା ଭାବିଦେଇଛି ନା ମୁଁ ସ୍ୱର ବୋଲି ଆଉ ସ୍ୱରଟା ତ ଜଡ ସ୍ୱରର କଣ ଗୋଟେ କିଛି ଅଛି ନା କଣ ସେ ଆତ୍ମାର ଭାବନାଟାକୁ ବଦଳାଇବାକୁ ପଡୁଛି ସେଥିପାଇଁ ତାକୁ କଥାକୁ ଅଲଗା ରଖା ହେଲା କଣ ରଖା ହେଲା ଜୀବାତ୍ମା ଆଉ ଜଣଙ୍କୁ ରଖା ହେଲା ପର ଆତ୍ମା ଆମେ ସବୁବେଳେ ଜୀବ ହେଇଗଲେ ପୁଣି ଜୀବ ହେଇଗଲେ ଜୀବ ନା ଆମେ ଜୀବାତ୍ମା ଜୀବ ପୁଣି ଜୀବାତ୍ମା ହିଁ କଣ ଭାବୁଛେ ମୁଁ ହଉଛି ସର ହେଲେ ପ୍ରଥମତଃ ସେଇଟାକୁ ସେତିକି ତ ମାରୁଛି ଆମକୁ ଆଉ ଏ ସର ଏ ସର ଧାରଣାର ଉପରକୁ ଟିକେ ଆଶା ଆଗେ ତାପରେ ଏସବୁ ଜିନିଷଟା ବୁଝିହବ ଏତେ କାହିଁ କଷ୍ଟ କରିବା ଏ କଥାରେ ପଡୁଥିଲେ ଭଗବାନ କହୁଛନ୍ତି ଏତେ କାହିଁ ଝଡ଼ ଝମେଳାକୁ ଯିବା ଆମେ ନଗଲେ କଣ ହବନି ସେଠି ସେ ଜଣେ କହୁଛନ୍ତି ଜଣେ ସଖୀ କହୁଛନ୍ତି ବଳଦେବ ସାହିତ୍ୟ ସତୀ ତତ୍ର ଅସ୍ମତ୍ ଜିଗମିଷାୟା ଅଭାବାତ୍ ତତ୍ ନ ଭବିଷ୍ୟତ ଅତୋ ଦୂରତ ବଲ୍ଲୀ ପଲ୍ଲବ ରନ୍ଧ୍ରେଣମ୍ ତସ୍ୟ ସୋ ରମଣସ୍ୟ ସୌନ୍ଦର୍ଯ୍ୟମୃତମ୍ ଗାନାମୃତମ୍ ଚ ଆସ୍ୱାଦ୍ୟ ନୃତ୍ୟାଧିକମ୍ ଚ ଦୃଷ୍ଟ ଦ୍ରୁତମା ଦ୍ରୁତମ୍ ଆୟସ୍ୟାମ ଇତି ଆହ ଏଇ ଶ୍ଳୋକଟି ଯୋଉ ବର୍ଣ୍ଣନା କରୁଛନ୍ତି ଜଣେ ସଖୀ କହୁଛନ୍ତି ଏତେ କଷ୍ଟ କାହିଁ ଆମେ କରିବାକୁ ଯିବା ଏତେ କାହିଁ କଣ ଆବଶ୍ୟକ ଅଛି ଏଇଠି କୃଷ୍ଣଙ୍କୁ ଟିକେ ସମ୍ମାନ କରିଦେବା କଷ୍ଟବୋଧକୁ ସମସ୍ତେ କେହି ବାଛିବାକୁ ଚାହିଁବେନି କିନ୍ତୁ ସବୁବେଳେ ଚିନ୍ତା କରିବାକୁ ପଡିବ ଯେଉଁମାନେ ଜୀବନରେ କିଛି ଲାଭ କରିଛନ୍ତି ସେମାନେ କଷ୍ଟ କରି ଲାଭ କରିଛନ୍ତି ଏ ଯୋଉ ବୈଜ୍ଞାନିକ ମାନେ ବର୍ତ୍ତମାନ କଣ ଏଇଟା ବାହାରିଛି କଣ ଭାଇରସ୍ଟା ଖାଇବା ନାହିଁ ପିଇବା ନାହିଁ ବିଶ୍ୱ ସାରା ସମସ୍ତେ ବର୍ତ୍ତମାନ କଣ କରୁଛନ୍ତି ରିସର୍ଚ୍ଚ କରୁଛନ୍ତି ଟୀକାଟା ବାହାରିବ ବୈଜ୍ଞାନିକ ମାନଙ୍କର ତାଙ୍କର ଏତେ କୋଟି କୋଟି ଟଙ୍କା ଦେଇ ତାଙ୍କୁ ଗଭର୍ଣ୍ଣମେଣ୍ଟ ରଖିଛି ତାଙ୍କୁ କଣ କହିବ ଠକିବ ଆଉ ତୁମକୁ ରଖା ହେଇଛି ସବୁ ଇନଷ୍ଟିଚ୍ୟୁଟ୍ କଣ ଗବେଷଣା କେନ୍ଦ୍ରରେ ତୁମକୁ ରଖା ହେଇଛି ତୁମକୁ ସବୁ ପ୍ରତିଷେଧକ ଜିନିଷ ବାହାର କରିବା ପାଇଁ ତୁମେ କଣ ପାଠ ପଢୁଛ ତାହେଲେ ବ୍ଲେମ୍ ହେଇଯିବ ତେଣୁ ସେମାନେ ବର୍ତ୍ତମାନ କଣ ଜୀବନକୁ ବାଜି ଲଗେଇକି ସେଇ ଜୀବନ ସାଙ୍ଗରେ ଖେଳୁଛନ୍ତି ନା ନାହିଁ ଟେଷ୍ଟ କରୁଥିବେ କାହା ସାଙ୍ଗରେ କରୁଥିବେ ସେ ଜୀବନଟା ସାଙ୍ଗରେ ଖେଳୁଛନ୍ତି ବର୍ତ୍ତମାନ ସଂସାରରେ କିଛି ସୁଖରେ ମିଳେନି ମନକୁ ଗୋଟେ ସୁଖ ବୋଲି ଭାବିଦିଏ କେତେବେଳେ ମନକୁ ତ ସ୍ୱତନ୍ତ୍ରତା ମିଳେ ସୁଖ କୌଣସି ଜିନିଷରେ ନାହିଁ ସବୁଥିରେ କଷ୍ଟ ଅଛି କେବଳ ସୁଖ ଅଛି ଭଗବାନଙ୍କ ଭକ୍ତିରେ ଆଉ ଚକ୍ରପତି କହୁଛନ୍ତି ସାଧନ ଅବସ୍ଥାରେ ସାଧ୍ୟ ଅବସ୍ଥାରେ ସାଧନ ଅବସ୍ଥାରେ ବି ସୁଖ ଅଛି ହରିଭକ୍ତି ତୁମେ ଭଗବାନଙ୍କୁ ସମର୍ପଣ ହେଇଗଲା ପ୍ରଭୁ ଯାହା ହଉ ମୋର ଯାହା ମୋର ଦୁର୍ବଳ ଦୁର୍ବଳତା ଯାହା ହଉ ମୁଁ ଆପଣଙ୍କର ସେମିତି ମୁଁ ଚାଲିବି ସେବା କରିକି ହରନାମ କରି ଚାଲିବି ସେଥିରେ ତୁମକୁ ସୁଖ ମିଳିବ ଶରଣାଗତି ନ ହେଇପାରିଲା ସୁଖ ନାହିଁ ରଖିଲା ସ୍ୱତନ୍ତ୍ରତା ଆଉ ସେଠି ଅଟକିଗଲା ଗୁରୁକୃଷ୍ଣ ପାଖର ତ ନିଜକୁ ଦେଇପାରିଲନି ରହିଗଲା ଆଉ ତା ସୁଖ କେଉଁଠି ଆସିବ ସମ୍ପର୍କ ତ ହେଇପାରୁନି ଆଉ ସୁଖଟା ଆସିପାରୁନି ଆଉ ସେ କୃପାଟା ଲିଙ୍କ ହେଇପାରୁନି ତୁମ ସାଙ୍ଗରେ ଜୀବନକୁ ସମସ୍ତେ ବାଜି ଲଗେଇଛନ୍ତି କଷ୍ଟ ନକଲେ କେମିତି ହବ ତେଣୁ ସେଥିରେ ସଖୀ ଜଣ କହୁଛନ୍ତି ଆମେ ଏତେ କାହିଁକି କଷ୍ଟ କରିବା କାହିଁକି ଯିବା ଆଉ ଜଣେ ସଖୀ କହୁଛନ୍ତି ଆମେ ଗୋଟେ କାମ କରିବା ଯିବା ସେଠି ତ ପୁରା କୃଷ୍ଣ ପାଖକୁ ଯାଇ ହେବନି କାହିଁକି ବଳରାମ ଲେଖୁଛ ନା ବଳଦେବ ସାହିତ୍ୟ ସତୀ ଅସ୍ମତ୍ ଜିଗ୍ମିଷାୟା ଅଭାବ ଆମେ ତ ପୁରା କୃଷ୍ଣ ପାଖକୁ ଯାଇପାରିବେନି ପୁରା ସେ ରୂପ କୃପା କଟାକ୍ଷକୁ ପୁରା ଦର୍ଶନ କରିକି ପାଖରୁ ଆମେ ସେ ରୂପକୁ ଆସ୍ୱାଦନ କରିପାରିବେନି କାହିଁକି ନା ସେଠି ବଳଦେବ ଅଛନ୍ତି ବଡ ଭାଇ ଅଛନ୍ତି ସିଏ ଅଛନ୍ତି ଯାଇ ହେବନି ତାହେଲେ କଣ କରିବା ଏଠି ସେ କହୁଛନ୍ତି କେତେ ଭଗବାନଙ୍କର ରୂପକୁ ଦର୍ଶନ କରିବା ପାଇଁ ତାଙ୍କର ଲୋଭ ଥିଲା ଆମର ଲୋଭ କାହିଁ କେଉଁ ଜିନିଷଟା ଲୋଭ ହେଉଛି ମୋତେ କହିଲୁ କେଉଁଟା ଲୋଭ ହେଉଛି ଖାଲି ଖାଇବା ଖାଇବା ନ ଛଡ଼ା ଆଉ ନା ଆଉ କ'ଣ ଖାଇବା ଶୋଇବା ଆଉ କିଛି ଲୋଭ ହେଉଛି ପ୍ରତ୍ୟେକ ଯଦି ଲୋଭଟା ବଢିଯିବ ତାହେଲେ ତୁମେ ସବୁ କମେଇଦବ ଲୋଭଟା ବଢିଯାଏ ଲୋକ କଣ କମାଏ ଲୋଭଟା ବଢିଗଲେ ତୁମର ତ ଅଲଗା ସାଇଡ୍ଟା ବଢିବ ଭକ୍ତି ଯୁଗରେ ଅଲଗା ସାଇଡ୍ଟା ବଢିଯିବ ଦେଖୁନି ଯୋଉ ଲୋକଗୁଡାଙ୍କର ଲୋଭ ବଢିଯାଇଛି ସେମାନେ କଣ କରୁଛନ୍ତି ଭୋରୁ ଯାଇ ଦୋକାନ ଖୋଲୁଛନ୍ତି ଚା ଟିକେ ଖାଇଦେଇକି ଦୋକାନ ବସିବେ ଛୁଆ ଦିନ ରୁଟି ଖଣ୍ଡେ ଆଣିବ ସେ କଣ କହୁଛନ୍ତି ଦେହ ଖାଇ ପିଇକି ଆରାମସେ ତୁ ରୋଷେଇ କର ରୁଟି ଦୋକାନ ଖୋଲିବି ତା ଲୋଭ ବଢିଯାଏ ଧନ ପ୍ରତି ସେଥିରେ ଏଇଟା କେୟାର କରନ୍ତି ଏତିକିରେ ଚଳୁ ଚଳୁଛି ଆଗେ ଟଙ୍କାଟା ମୋର ଦରକାର ଲୋଭଟା ଯଦି ବଢିଯିବ ତାହେଲେ ଆମେ କଣ କରିବା ଲୋଭଟା ବଢିଗଲା ମାନେ ସେବା ଅଧିକ କରିବି ନାମ ଅଧିକା କରିବି ଭଗବାନଙ୍କର ସୁଧା ଅଧିକା କରିବି ଲୋଭଟା ବଢିବାର ଅଛି ନା ଆଉ ଲୋଭଟା ତ ସେମିତି ଗୋଟେ ଜୀବନ ହେଇପାରିବନି ସଙ୍ଗରେ ଲୋଭ ହବ ସଙ୍ଗ କରିବାକୁ ପଡିବ ସଙ୍ଗରେ ତାର ଲୋଭସା ସୃଷ୍ଟି ହବ ମୁଁ ସେବା କରିବି, ମୁଁ ନାମ କରିବି, ଜପ କରିବି, ସମୟକୁ ନଷ୍ଟ କରିବିନି। ତେଣୁ ତାଙ୍କର ଏତେ ଲୋଭ ହେଇଛି, ସେ ବର୍ତ୍ତମାନ କଣ କରୁଛନ୍ତି, କଣ କହୁଛନ୍ତି, ଆମେ ଯିବା, ବଳରାମ ତ ଅଛନ୍ତି ସେଠି, ଆମେ କେବେ ହେଲେ କୃଷ୍ଣଙ୍କ ପୁରା ପାଖକୁ ଯାଇକି ଆମେ ତାଙ୍କର ରୂପ ରୂପ ମାଧୁର୍ଯ୍ୟକୁ ଆସ୍ୱାଦନ କରିପାରିବାନି। କିନ୍ତୁ ଦୂର ରହିକି କଣ କରିବା, ଦୂର ତ ବଲି ପଲ୍ଲବ ରନ୍ଧ୍ରିଣ ଡାଳ ଶାଖା ଶାଖା ପତ୍ରର ଘଞ୍ଚ ବୃନ୍ଦାବନ ଘଞ୍ଚ ତାର କଣା ଭିତରେ ଆମେ କୃଷ୍ଣଙ୍କ ରୂପକୁ ଦେଖି, ଯେମିତି ବଳରାମ ଆମକୁ ଦର୍ଶନ ନ କରିପାରିବେ। ସେଠି କହୁଛନ୍ତି ବଲି ପଲ୍ଲବ ରନ୍ଧ୍ରିଣ ଶାଖା ଆଉ ପତ୍ରର କଣା ଭିତରେ ତସ୍ୟ ସ୍ୱସ୍ୟ ରମଣସ୍ୟ ସୌନ୍ଦର୍ଯ୍ୟାମୃତ ଗାନାମୃତ। ସେଠି କୃଷ୍ଣଙ୍କର ରମଣଙ୍କର ଯିଏ ଆମକୁ ଆନନ୍ଦ ଦିଅନ୍ତି କୃଷ୍ଣ, ସେ ରମଣ ହିଁ ମହାପ୍ରଭୁ ସବୁବେଳେ ସେ ଶ୍ଳୋକ ଗାଆନ୍ତି ନା, ହେ ଦେବ ହେ ଦୈତ ହେ ଭୁବନ ଏକ ବନ୍ଧୁ, ହେ କୃଷ୍ଣ ହେ ଚପଲ ହେ କରୁଣ ଏକ ସିନ୍ଧୁ, ହେ ନାଥ ହେ ରମଣ ହେ ନୟନାଦି ରାମ ହାହା କଦାନ ଭବିଷ୍ୟନ୍ତି ପଦମ ଦୃଶ୍ୟ। ଜଗନ୍ନାଥଙ୍କ ଅର୍ଥ ମହାପ୍ରଭୁ ସବୁବେଳେ ଡାକନ୍ତି ରମଣ ସୁଖ କିଏ ଦେବ ଜୀବନରେ, ସେ ଗୋଟେ ଓଡ଼ିଆ କହନା କଣ ବେଙ୍ଗଲୀ ପଦରେ ଗୋଟେ ପଦରେ କାଟିଦେଲେ ଲେଖିକି ଆଉ କେଉଁ ସୁଖ ନାହିଁ ଦେବେ ପୁତ୍ର ପରିବାର, କେହି ସୁଖ ଦେବେନି। ମହାଜନ କହିଲେ ଭକ୍ତିମନ ଠାକୁର ତୁମେ ବୋକା ଗୁଡାକ ବୁଝିପାରୁନ, ଗୋଟିଏ ପତ୍ର ସେ ଲେଖିଦେଲେ, ଆଉ ତୁମର ଯଦି ମହାଜନ ପ୍ରତି ବିଶ୍ୱାସ ନାହିଁ ଶିକ୍ଷା ପ୍ରତି କେମିତି ବିଶ୍ୱାସ ଅଛି, କିଛି ଆସିବନି, ସବୁ ଶୂନ ପାଠ। ଆଗେ ମହାଜନଙ୍କୁ ଆଗେ ସାଧୁଙ୍କୁ ଚିହ୍ନ, ସାଧୁଙ୍କୁ ଚିହ୍ନି ପାରିଲେ ତ ତୁମ ଗଲ, ତୁମ ଜୀବନ ସଫଳ ହେଇଗଲା ଆଉ, ତାପରେ ତାଙ୍କର ଯୋଉ ଶିକ୍ଷା ଗୁଡ଼ା ତୁମକୁ ସବୁ ଜିନିଷ ଲାଗିବ, ଏଇ ଯାହାକୁ ସତ ମୁଁ ସିନା ଅଯୋଗ୍ୟଟା, ଏଟା କିଛି ନାହିଁ ରେ, କଣ ଲେଖିଲେ ସେ ତା କଣ ତା ଆରମ୍ଭଟା, ଶ୍ମଶାନ ସର୍ବତ ପଡ଼ିଆ ରହିବେ, ବିହଙ୍ଗ ପତଙ୍ଗ ତାଏ ବିହାର କରିବେ, କୁକୁର ଶୃଗାଳ ସବୁ ଆନନ୍ଦିତ ହଏ, ମହୋତ୍ସବ କରିବେ ତୁମାର ଦେହ ଲୟ, ଅତଏବ ମାୟା ମୋହ ଛାଡ଼ି ବୁଦ୍ଧିମାନ। ହଁ, ଏ ଦେହ ପତନ ହେଲେ କି ହବେ ଆମାର, କେହ ସୁଖ ନାହିଁ ଦେବେ ପୁତ୍ର ପରିବାର। ମୋ ଦେହ ପତନ ହେଇଗଲେ କିଏ ସୁଖ ମତ, କେହି ମତ ଦେବେ। ଲାଷ୍ଟ କଣ ଲେଖିଲେ, ପୁରା ଲାଷ୍ଟ ସବୁ କଥାଟା କହିଦେଇ ସଂସାର କଥାଟା ଲେଖୁଛି, ଅତଏବ ଅତଏବ କୋଉଠି ଲେଖାଯାଏ, ଅତଏବ ସବୁ ଆଗରୁ ଲେଖାଯାଏ, ତୁମେ ତ ଏବେ ସବୁ ନାହିଁ, ଆଗରୁ ସବୁ ଆମର ସବୁ ଲାଷ୍ଟ ଅତେ ଅତଟା ଲାଷ୍ଟକୁ ଲେଖା ହବ। ସେ ପୁରା ଅତଏବ ଲେଖିଥିଲେ, ଅତଏବ ମାୟା ମୋହ ଛାଡ଼ି ବୁଦ୍ଧିମାନ, କିଏ ବୁଦ୍ଧିମାନ ନା ମାୟା ମୋହ ଯିଏ ଛାଡ଼ିଲା, ଏ ମାୟା ମୋହଟା କଣ ପୂର୍ବରୁ ଦେଖେଇଦେଲେ, ଏଇ ହେଉଛି ମାୟା ମୋହ, ଏ ମାୟା ମୋହଟା ଦେଖେଇଦେଲେ, ଏଇଟା ହଉଛି ହେଉଛି ମାୟା ମୋହ। ଅତଏବ ମାୟା ମୋହ ଛାଡ଼ି ବୁଦ୍ଧିମାନ, ନିତ୍ୟ ତତ୍ଵ କୃଷ୍ଣ ଭକ୍ତି କର ନ ସନ୍ଧାନ, କରୁ ନା ସନ୍ଧାନ, ସନ୍ଧାନ କର ଖୋଜ ନିତ୍ୟ, ଆଉ ବେକାର ସମୟ ଅଲଗା କୁଆଡେ ମାତନି, କେହି ତୁମକୁ ସୁଖ ଦେବେ। କମ ଲଡ କଥା ସେ ସବୁ ଛୋଟ ଆକାର ମାନେ ଗୀତ ଆକାରରେ ଏମିତି ସୁନ୍ଦର କଥା ଲେଖି ଦେଇଛନ୍ତି, ଛୋଟ ଛୋଟ ପଦ ମାନଙ୍କରେ ସବୁ ଜିନିଷ ରହିଛି, କେହି ସୁଖ ଦେବେ ରମଣ। ସେଥିପାଇଁ ସେ କହୁଥିଲେ ଏଠି ମହାପୁରୁଷ ଏହା କହୁଥିଲେ ନା, ହେ ଦେବ ହେ ଦୈତ ହେ ଭୁବନ ଏକ ବନ୍ଧୁ, ହେ କୃଷ୍ଣ ହେ ଚପଳ ହେ କରୁଣ ଏକ ସିନ୍ଧୁ, କୃଷ୍ଣ ଡାକୁଥିଲେ ବିଭିନ୍ନ କେତେଟା ବିଶେଷଣ ଲଗେଇଲେ ଏ ଶ୍ଳୋକରେ ଦେଖ, ଦେବ ହେ ଦୈତ ହେ ପ୍ରିୟ ହେ ଭୁବନ ଏକ ବନ୍ଧୁ, ହେ କୃଷ୍ଣ ହେ କୃଷ୍ଣ ହେ ଚପଳ କରୁଣ ଏକ ସିନ୍ଧୁ, ହେ ଚପଳ ହେ କୃଷ୍ଣ ହେ କରୁଣ ଏକ ସିନ୍ଧୁ, ଖାଲି ବିଶେଷଣରେ ଖାଲି କୃଷ୍ଣଙ୍କୁ କେତେ ସମ୍ବୋଧନ କରୁଛୁ, ହେ ନାଥ ହେ ରମଣ, ଏ ରମଣ ଶବ୍ଦ ଅଛି, ହେ ନାଥ ହେ ରମଣ ନୟନାଭିରାମ, କିଏ ମତେ ସୁଖ ଦେବ, ଏ ନୟନାଭିରାମ ନୟନକୁ ଆନନ୍ଦ ସେ ଦେବେ ଜୀବର। ଆଉ କଣ ଜୀବର ଜୀବନଟା, ତୁମେ ତୁମ ନିଜ ଜୀବନକୁ ଦେଖୁନା, ଜୀବନର କଣ ଅଛି, କଣ ଅଛି କି ରେ, ହଁ କିଛି ନାହିଁ ନା, ମଙ୍ଗଳପୁର କିଛି ଅଛି ଜୀବନରେ, କଣ ଅଛି, ହେ ଖଟି ଖଟି ଯଦି ଭଗବାନ ନ ଜାଣିଥାନ୍ତ କଣ 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 ମିଳିଥାନ୍ତା, କିଛି ନାହିଁ, ଗୋଟେ କିଛି ନାହିଁ କଣ, ଏତେ ଦିନ ବାହାଚୁରା ହେଲା, ସଂସାର କଲେ, ଘର ଦ୍ୱାର ହେଲା, ସବୁ ହେଲା, କିନ୍ତୁ ତାର ମୂଲ୍ୟଟା ଆମକୁ କଣ ଲାଗିଲା, ତା ମୂଲ୍ୟଟା ଗୋଟେ ଜିରୋ, କାହିଁକି ଜିରୋ ଲାଗିଲା କୁହ, ଜିରୋଟା କେମିତି ଲାଗିବ, ଗୋଟେ ଜିନିଷଟା ତୁମେ ଏତେ ଦିନ କଲ, ତାପରେ ସେଟା ଦେହକୁ ସୁଖ ଦେଲାନି କି ଆତ୍ମାକୁ ସୁଖ ଦେଲା, ଯୋଉଟା କଲ ସେଟା ଦେହକୁ ସୁଖ ଦେଲାନି କି ଆତ୍ମାକୁ ସୁଖ ଦେଲା, ଦେହକୁ ସୁଖ ଦେଇଥାନ୍ତି କି ଜିରୋ ଜିରୋ କହିଥାନ୍ତି କି, କିଛି ନାହିଁ ବୋଲି କହିଥାନ୍ତି କି, ଦେହକୁ କିଛି ତାମାନେ ଯେତିକି ଦୁଃଖ ମିଳିଛି ସେଇ ହିସାବରେ କିଛି ସୁଖ, ସେଟା ଦୁଃଖ ସେ ସ୍ୱୟଂ ମହାରାଜ ଚାଲିଗଲେ ସବୁବେଳେ ସେଟା କହିବେ, ଜୀବର ଅଜ୍ଞାନକୁ ଦେଖ ଦୁଃଖକୁ ମଣେ ମହାସୁଖ, ସବୁବେଳେ ଏଇଟା କହନ୍ତି ମୋର ସବୁ ତାଙ୍କର ସେ ତୁ କାହାନ୍ତି ପ୍ରବଚନ ଦିଅନ୍ତି, ମୁଁ ସେତେବେଳେ ନୂଆ ଥାଏ ଭକ୍ତ ମୋର ମନ ଅଛି, ଜୀବର ଅଜ୍ଞାନକୁ ଦେଖ ଦୁଃଖକୁ ମଣେ, ଭାଗବତର କୋଉ ଓଡ଼ିଆ ଭାଗବତର କୋଉ ପଦରେ ଅଛି, ଜୀବର ଅଜ୍ଞାନକୁ ଦେଖ ଦୁଃଖକୁ ମଣେ ମହାସୁଖ, ଦୁଃଖଟା ତାକୁ ସୁଖ ଭଳିଆ ଲାଗୁଛି, ମାୟା କହନ୍ତି ତାକୁ ସୁଖ ଆଉ କଣ, ତା ସୁଖ ଗୋଟଉଛି ଆଉ, ତା ପଛରେ ମୋ ସ୍ତ୍ରୀ ମୋ ଛୁଆ ମୋ ପିଲା, ଯଦି ସେ କହୁଛି ମୋର କିଛି ନାହିଁ, ସେ କହୁଛି ନା ମତେ କିଛି ସୁଖ ମିଳେ, କିଛି ସୁଖ ମିଳିଲାନି କେମିତି, ତ ସ୍ତ୍ରୀ ସହିତ ରହିଲୁ ବୁଲିଲୁ ହସିଲୁ ଖୁସିଲୁ ତ କିଛି ମିଳିଲାନି ପିଲା ଛୁଆ ନା ଦେହ ପାଇଁ କିଛି ସୁଖ ମିଳିନି, ତା ଯେତେ ଦୁଃଖ ମିଳିଛି ସେଟା କିଛି ତା ତୁଳନା କିଛି ନୁହେଁ, କିଛି ନୁହେଁ। ଆଚ୍ଛା ଆତ୍ମାକୁ କିଛି ମିଳିଲା, ହଁ ଆତ୍ମାକୁ ମିଳିଲାନି କି ଦେହକୁ ମିଳିଲାନି, ତଥାପି ଏ ବୋକା ମଣିଷ କିଛି ବୁଝିପାରୁନି, ତାକୁ ମଣିଷ କଣ ଭକ୍ତଟି ବୁଝିବା ଦରକାର ନା ଆଉ। ଭଗବାନ ଏଇ ଚକ୍ଷୁ ନୟନ ଅଭିରାମ ଆହା କଦା ଅନୁଭବିଷ୍ୟନ୍ତି ପଦଂ ଦର୍ଶନ, କେବେ ସମୟ ଆସିବ ମୁଁ ଚାହିଁକି ରହିଛି ପ୍ରଭୁ କେବେ ଆପଣଙ୍କୁ ଦର୍ଶନ କରିବେ। ରମଣ ସତ କିଛି ନାହିଁ ଜଗତରେ, ଭଗବାନ କୃଷ୍ଣଙ୍କର ତାକୁ ଯଦି ଦର୍ଶନ ନ କରିପାରିଲା, ତାଙ୍କୁ ତାଙ୍କ ସହିତ ସମ୍ବନ୍ଧ ନ କରିପାରିଲା, ତାଙ୍କର ପ୍ରତି ପାଇଁ ସବୁବେଳେ ଚିନ୍ତା କରିପାରି, ଏବେ ବହୁତ ବଡ଼ ପ୍ରୋସେସ। ଜଗତକୁ କ'ଣ ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ ତାଙ୍କ ପାଖକୁ ଯିବା, ତାଙ୍କର ସେବା ପାଇବା, ଏଇଟା ମୁଖ୍ୟମନ୍ତ୍ରୀଟା ସରପଞ୍ଚ ପାଖକୁ ତୁମେ ଯାଇ ତାକୁ ଭେଟି ପାରିବନି, କହୁଛି ଟାଇମ୍ ଦଉଛୁ, ସରପଞ୍ଚ ଟାଇମ୍ ଦଉଛି 3 ଦିନ ପରେ ଆସ, ML ଟାଇମ୍ ଦଉଛି ମାସେ ପରେ ଆସ, ପ୍ରଧାନମନ୍ତ୍ରୀ ଟାଇମ୍ ଦଉଛି କେବେ ପଡିବ 6 ମାସ କି ତୁମେ ହିସାବ ନାହିଁ, ତାହେଲେ ଭଗବାନ ଟାଇମ୍ ଦେବେ ତୁମେ କେବେ 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 କେତେ ଜନ୍ମ ପରେ ଯିବ, ଚିନ୍ତା କରି ତୁମେ ଦେଖ ସେ କେତେ ମହାନ ଅନନ୍ତ ଗୋଟେ ବ୍ରହ୍ମାଣ୍ଡର ନାୟକ ସେ, ତାକୁ କେମିତି ଆମେ ଏଇ ପ୍ରୀତିଟା ଯଦି ତାଙ୍କ ପାଇଁ ଏଇ ଯୋଉ ସେବା ଯୋଉ କରୁଛେ ନା ଏଥିରେ ପ୍ରୀତିଟାକୁ ଜାଗ୍ରତ କରିବାକୁ ପଡିବ, ଯେତେବେଳେ ଯୋଉ ସେବାଟା କରେ ଚିନ୍ତା କରିବା ଭଗବାନ ଫୁଲଟି ପ୍ରଭୁଙ୍କ କୃଷ୍ଣଙ୍କର ଏଇ ସେବାଟା ଯେତେବେଳେ ଭଗବାନଙ୍କର ପ୍ରୀତିପୂର୍ଣ୍ଣ ସେବାଟା ହେଲା ତାଙ୍କର ଯଦି ସେ ଖୁସି ହେଇଗଲେ କେଉଁ ଦିନ ଗୁରୁଦେବ ସେ କଥା କୁହନ୍ତି, ଗଦଟା ସବୁବେଳେ ସେଇଟା ବୁଲୁଛି ବାଲି ବୁହୁଛି ସିମେଣ୍ଟ ବୁହୁଛି କାଠ ବୁହୁଛି ଗାଳି ବୁହୁଛି 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 ଆଉ ତା କାମ ହେଲା ସେ ବୁହୁଛି, ଯେଉଁଦିନ ଚନ୍ଦନ କାଠ ବୋହିବ ତା ଭାଗ୍ୟଟା ସେ ନାକୁ ଟିକେ ବାସନା ବାଜିଲେ ତା ଜୀବନଟା ଆରି ଠାକୁର ସେବା ଲାଗିଲା ମୋତେ ଟିକେ ବାସନା ମିଳିଲା, ସେଭଳିଆ ଏମିତି ବହୁ ବହୁ ଜୀବନରେ କେତେବେଳେ କୃଷ୍ଣ ଚାହିଁବେ ତାଙ୍କର ସେବାଟାକୁ ଗ୍ରହଣ କଲେ ସେତେବେଳେ ମନଟା ଟକିଣି ଅଟକି ଯିବ, ବର୍ତ୍ତମାନ ମନଟାକୁ କ'ଣ କରିବାକୁ ପଡ଼ୁଛି ଲଗେଇବାକୁ ପଡ଼ୁଛି, ସ୍ଥିର କେଉଁ ହେଉଛି ନା କ'ଣ, ଖାଲି ତ ମୁଁ ଖାଲି ଗୋଟେ କ'ଣ କୁହନ୍ତି ଆଡ଼ଜଷ୍ଟମେଣ୍ଟ କରିକି ଆଣି ଖାଲି ଲଗେଇବା କଥା, ସେ କ'ଣ ରହୁଛି ନା କ'ଣ ତାର ସେ କୁଆଡ଼େ ପଳାଉଛି ନା ଆଉ ସେ ଅଟକି ଯିବ, ସେତେବେଳେ କୃପାଟା ଆସିଗଲା ଡିସେଣ୍ଡିଂ ଡିସେଣ୍ଟ ପ୍ରୋସେସ ଆଉ ଅବତରଣ କରିଗଲା ଆଉ କୃପାଟା ଜ୍ଞାନଟା ଭଗବାନଙ୍କର କୃପା ଦୃଷ୍ଟି ପଡ଼ିଗଲା ଆଉ ଅଟକିଗଲା, ତୁମର ସୁମନ ଇନ୍ଦ୍ରିୟ ସବୁ ଗୁଡ଼ାକ ଚିନ୍ମୟତା ପ୍ରାପ୍ତ ହେଇଗଲା ଆଉ ସେ କଥା ସେ କହୁଛନ୍ତି ଆମେ ପଳେଇବା, ଯଦି ପଳରାମ କହୁଛନ୍ତି ଦେଖିପାରିବେନି ଆମେ କ'ଣ କରିବା, ଲେଖିଲେ ନା ବଲି ପଲବ ରନ୍ଧ୍ରୀଣ ଶାଖା ଆଉ ପତ୍ର ରନ୍ଧ୍ର ଦୂରରୁ ଏଠି ଲେଖିଲେ ଚକ୍ରବର୍ତ୍ତୀଙ୍କର ତାଙ୍କ ଭାବନା ଲେଖିଲେ ତୃତୀୟାଧିକମ ସ୍ୱରମଣସ୍ୟ ତସ୍ୟ ସ୍ୱରମଣସ୍ୟ ସୌନ୍ଦର୍ଯ୍ୟମୃତ ଗାନାମୃତ, କୃଷ୍ଣଙ୍କର ସୌନ୍ଦର୍ଯ୍ୟମୃତ ଆଉ କିଭଳି ସଖାମାନଙ୍କ ସହିତ ଗାନ କରୁଛନ୍ତି ଅଂଶୀବାଦନ କରୁଛନ୍ତି ଗାନ କରୁଛନ୍ତି ଚ ଆସ୍ୱାଦ୍ୟ ନୃତ୍ୟ ନୃତ୍ୟାଧିକାରୀ ଦୃଷ୍ଟ ଦ୍ରୁତ ମାୟା, ତା ନୃତ୍ୟ ଦେଖିବା ଗାନ ଶୁଣିବା ସୌନ୍ଦର୍ଯ୍ୟମୃତ ପାନ କରିବା, କେଉଁଠି ପାନ କରିବା ନା ପତ୍ର ଶାଖାର ଚନ୍ଦ୍ର ଭିତରେ ଦର୍ଶନ କରିବା, ଆମେ ଶୀଘ୍ର ପଳେଇ ଆସିବା, ମନା କରୁଛୁ କେମିତି କଷ୍ଟ ପାଇଁ କ'ଣ ଅଛି, ଚାଲ କୃଷ୍ଣ ଦର୍ଶନ କରେ ଏ ଗୋଟେ କାରଣ ଗୋଟେ ଥାଏ ସେ ଭଜନ ମୁଁ ଆଉ ତ ଆଉ ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆଙ୍କୁ, ଏ ଶାଲବେଙ୍କର ନା ଆଉ ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆଙ୍କୁ, କେଉଁ ସୁର ପ୍ରତି ବେଶ କରିଛନ୍ତି ଗିରିବର ବୋଲିଆଙ୍କୁ, କେତେ ସୁନ୍ଦର ସ୍ୱଭାବ ସବୁ ଭଗବାନ ପୁରା ଭଗବାନ ଦେଖୁଥିଲେ ନା ସେମାନେ ଆଉ କ'ଣ ଏଗୁଡ଼ା କ'ଣ ଆଉ କି ଲେଖିପାରିବେ, ଏଗୁଡ଼ା ଯୋଉ କେତେ ଗୁଡ଼ା ଫାଲତୁ ଲୋକ ଗୁଡା ସବୁ ଲେଖୁଛନ୍ତି ଭଜନ ଆଜିକାଲି ବେକାର ନା, ହେଟା ଗୋଟେ ଭଜନ ତ କାହିଁ କୁହା ହଉଛି, ଭଜନ କାହିଁ ଭଜନ ଭଗବାନ ଦେଖିକି ସବୁ ଲେଖିଛି, ଚାଲ ସଖୀ ଆମେ ଦର୍ଶନ ସଖ୍ୟ ଭାବ ଲେଖୁଛନ୍ତି, ସେ କଣ ସାଲବେ କଣ ଥିଲେ ଆଉ ପୁରୁଷ ଥିଲେ ସଖୀ କେମିତି ଲେଖୁଛନ୍ତି, ଭାବ କଣ ଥିଲା, ହଁ ଲେଖାରେ ତାଙ୍କୁ ଧରା ପଡିବ ସଖୀ ଭାବ ପାଇଯାଇଥିଲେ, ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆଙ୍କୁ, କେଉଁ ସୁରପତି କାହାକୁ କହୁଛନ୍ତି କଣ କହୁଛନ୍ତି ପଣ୍ଡା ସୁରପତି, କେଉଁ ସୁରପତି ବେଶ କରିଛନ୍ତି ଗିରିବର ଶ୍ରେଷ୍ଠ ଲେଖା, ଭଗବାନଙ୍କୁ ଦର୍ଶନ କରିବା ଚିନ୍ମୟ ସବୁ ଭଗବାନ କଣ ତାଙ୍କର କୃପା କଲେ କାହା କାହା ପ୍ରତି କୃପା ଦୃଷ୍ଟି ପଡ଼ିଗଲେ ତାର ଅନ୍ତରରେ ସବୁ ଭାବନା ଭାବ ସବୁ ଚାଲି ଆସିବ, ଆଉ ସେ କାହା କୃପା କରିବେ ଯିଏ ଏଇଭଳି ଶରଣ ନିଷ୍କପଟ ହେଇକି ଶରଣାଙ୍ଗତ ହେଇକି ଏତେ ସେବା କଲା ତାଙ୍କ କୃପା କରିବେ ତାଙ୍କ ପ୍ରଚେଷ୍ଟା, ଏଇଟା ସବୁ ଯେଉଁଟା କରୁଛି ଏଇଥିପାଇଁ ଶରଣାଙ୍ଗତି ହବା ପାଇଁ ନିଷ୍କପଟ ହବା ପାଇଁ ଭଗବାନଙ୍କ ପ୍ରତି ତାଙ୍କ ଐକାନ୍ତିକତା ବଢେଇବା ପାଇଁ, ତେଣୁ ଯିବା ତାଙ୍କ ନୃତ୍ୟ ଆଦି ଦର୍ଶନ କରି ଶୀଘ୍ର ପଳେଇ ଆସିବା। ଆଚ୍ଛା ତାଙ୍କ ରୂପ କିଭଳି, ଇତି ଆହୁ ତସ୍ୟ ପ୍ରବାଲୋ ନବପଲ୍ଲବମ महश्च स्तवकम पुच्छ गुच्छश्च चुडायम उत्पले तदंत कोशम कर्णयो चक्यंति तंग बेस सेटी कोचंदी नव पल्लव नुआ कोण नुआ जो कछर पत्र नल्ली पत्र जो कोळे पत्र कोंद ने हमरो उडियार कोंद कोळे पत्र सब सब बेस केमति सेटी सेटी केमति बेसरे अछंती ताको वर्णना करछंती ଶ୍ରୀକୃଷ୍ଣ ବଳରାମ ତାଙ୍କ ଯୋଉ ଯିବା ଯାଇକି ଶୀଘ୍ର ଦର୍ଶନ କରିକି ପଳେଇ ଆସିବା ସେ ଅଛନ୍ତି କେଉଁଠି ଅଛନ୍ତି ଗୋପପୁରରେ କିନ୍ତୁ କେଉଁ ରୂପକୁ ଦର୍ଶନ କରିବେ ସେଟା ତାଙ୍କ ମାନସପଟରେ ସେଟା ଉଦ୍ରେକ ହୋଇଛି ତାମାନେ ବେଣ ଧ୍ୱନି ମାଧ୍ୟମରେ କୃଷ୍ଣଙ୍କର ରୂପଟାକୁ ସୁଖଦେବ ଗୋସ୍ୱାମୀ କଣ କହିଥିଲେ ବରାହ ପିଡମ ନଟ ବରାହ କୁକର୍ଣ୍ଣେ ଓ କର୍ଣ୍ଣି କାରମ ସୁଖଦେବ ଯେଉଁଟାକୁ କହିଲେ ସେଟା ସମସ୍ତଙ୍କ ଭଗବାନଙ୍କ ରୂପଟା ତାଙ୍କ ଜାଙ୍ଗ ହୃଦୟରେ ଉଦିତ ହବ ସୁଖଦେବଙ୍କ ହୃଦୟରେ ଉଦିତ ହେଇଗଲା ଗୋପମାନଙ୍କ ହୃଦୟରେ ସେଇଟା ଉଦିତ ହେଇଯାଉ ସେଇ ରୂପଟା ମୋତେ କହୁଛନ୍ତି ଗୋପମାନଙ୍କ ସେ କେଉଁ କୃଷ୍ଣ ନା ଗୋପଗଣ ମାନେ ଗୋପଗଣଙ୍କ ମଧ୍ୟରେ ସଭା ମଧ୍ୟରେ କୃଷ୍ଣଙ୍କ ଯୋଉ ରୂପଟାକୁ ଦେଖିଥିଲେ ସେଇଟାକୁ ସେ ଧ୍ୟାନ କରୁଥିଲେ ଆମେ ଯିବା ସେଇ ରୂପଟାକୁ ଦେଖିକି ଆସିବା ମସ୍ତକରେ କଣ ଧରିଥିଲେ ମସ୍ତକ ଧୃତ ଚୂଡା ଉପରେ ମସ୍ତକର ଚୂଡା ଉପରେ ଆମ୍ର ପଲ୍ଲବ ନୂଆ ଆମ୍ବ ପତ୍ର ଦେଖିଛ ନା ନାଇଁ ନାଲି ନାଲି କେତେ ସୁନ୍ଦର କେମିତି ଥିବ ତା ପତ୍ରଟା ଚିକଣ ହେଲେ କଣ ହେ ଚିକଣ ଦେଖିନୁ ନାଲି ନାଲି ଏମିତି ବଙ୍କା ହେଇଥିବ ଏକ କୋମଳ ହେଇଥିବ ଏମିତି ବଙ୍କା ହେଇଥିବ ଦେଖ ସେଟା ଥିବ କି ପତ୍ର ବଙ୍କା ହେଇଥିବ ସୁନ୍ଦର ଦେଖା ସେ ତୁଳନାଟାକୁ ତୁମେ ଦେଖ ସେ କେମିତି ଗୋପୀମାନେ କରୁଛନ୍ତି ନବ ଆମ୍ର ପଲ୍ଲବ ଚକ୍ରପତି ଲେଖୁଛ ନୂଆ ଆମ୍ବ ପତ୍ର ଦେଖିବ ଆମ୍ବ ପତ୍ର ଯୋଉଠି ଭାବୁଛ ନୂଆ ପତ୍ର ସେ କେମିତି ଝୁଲିକି ରହୁଛି ତେଣୁ କୃଷ୍ଣ ସେଇଟାକୁ ମସ୍ତକ ଲଗେଇଛନ୍ତି ଝୁଲିକି ରହିଛି ସେ କହୁଛନ୍ତି ବହଶ୍ଚ ସ୍ତବକମ୍ ମୟୂର ପୁଚ୍ଛ ଲାଗିଛି ଆଉ ସ୍ତବକମ୍ ଏ ଯୋଉ କଢ ଗୁଡାକ ବିଭିନ୍ନ ଫୁଲ କଢ ସବୁ ଲଗେଇଛନ୍ତି କୋଉଠି ଚୁଡାରେ ଜୁଡାରେ ଜୁଡା କୋଉଟା ଆମର ଗୁରୁବାର ଯୋଉ ଖାଲି କେଶରେ ଏଗୁଡା ସବୁ ଲାଗିଛି ଆଚ୍ଛା ଆଉ କଣ ଲାଗିଛି କର୍ଣ୍ଣ ଯୁଗେ ଚକ୍ରପତି ଲେଖିଲେ ସେ ତାଙ୍କର ଲେଖିଲେ କର୍ଣ୍ଣ ଏ ଅବଜମ୍ ଲୀଳା କମଲମ୍ ଉତ୍ପଲେ ତଦ ଅନ୍ତକୋଶ ସ୍ତବକମ୍ ପୁଚ୍ଛ ଗୋଛ ଚୁଡାୟମ୍ ଏଠି ଉତ୍ପଲ ଶବ୍ଦ ଅଛି ଉତ୍ପଲ ତଦ ଅନ୍ତକୋଶ କର୍ଣ୍ଣୟମ୍ ଅବ୍ଜମ୍ ଅବ୍ଜମ୍ ଲୀଳା କମଲମ୍ ଆଚ୍ଛା ସ୍ତବକମ୍ ଏ ଯୋଉ ଉତ୍ପଳରେ ପଦ୍ମର ପଦ୍ମର କୋଷଟା ଦେଖିଛ ନା ନାହିଁ କେମିତିକା ପଦ୍ମ ଭିତରେ ଯୋଉ କୋଷଟା କଣ କେଶର ଯୋଉଟା କୁହନ୍ତି ଦେଖିଛ ନା ନାହିଁ କେମିତି ତିନି କଣିଆ ଏମିତିଆ ଉପରଟା କୁହନ୍ତି ତାପରେ ଏମିତି ସେଇଟାକୁ କାଢିକି କାନରେ ଲଗେଇଛି କୃଷ୍ଣଙ୍କର ବେଶ କହୁଛନ୍ତି ଏଠି ଉତ୍ପଲେ ତଦ ଅନ୍ତକୋଶ ପୁରା ଦୁଇ କାନରେ ଲାଗିଛି ବହୁବଚନ କର୍ଣ୍ଣ ଏ ଦୁଇ କାନରେ ଲାଗିଛି ଆଚ୍ଛା ଅବ୍ଜମ୍ ଉତ୍ପଳ କହିଲେ ଅବ୍ଜ କହିଲେ ଶ୍ଳୋକରେ ଦୁଇଟା କହିଲେ ଦୁଇଟା ଶବ୍ଦ କହିଲେ ଉତ୍ପଳ କହିଲେ ଅବ୍ଜ କହିଲେ ଉତ୍ପଳ ସେଠି ରଖିଲେ ଅବ୍ଜ ଲୀଳା କମଲମ୍ ହାତରେ ଦକ୍ଷିଣ ହସ୍ତରେ ଲେଖିଲେ ଦକ୍ଷିଣ ଦକ୍ଷିଣ କରେ ଅବ୍ଜମ୍ ଲୀଳା କମଲମ୍ ଦକ୍ଷିଣ ହସ୍ତ ଲୀଳା କମଳ ଆଚ୍ଛା ଗଲା ମାଲାଶ୍ଚ ଗଲେଇ ଗଳାରେ ମାଳା ପିନ୍ଧିଛନ୍ତି ତଥା ଅନୁଗୁଣତୟା ପୃକ୍ତାନି ଗାତ୍ର ସଂଲଗ୍ନାନି ପରିଧାନାନି ନାଟ୍ୟୋଚିତ ରକ୍ତ ପିତ ଶୀତ ବାସାଂଶିଚ ଦେଇ ବିଚିତ୍ର ବେଶୁ ଜୟସ୍ତ କୃଷ୍ଣ ବଳରାମ ଯେତେବେଳେ ନାଚୁଥିଲେ ସଭା ଭିତରେ ଥରେ ଏକଦା ଏଠି କହୁଛନ୍ତି ସେଇଟାକୁ ସ୍ମରଣ ଆସୁଛି ତାଙ୍କର ସେଇ ରୂପଟାକୁ ଆମେ ଦେଖିବା ପାଇଁ ଯିବୁ ଭକ୍ତର ଏକ ନିର୍ଦ୍ଦିଷ୍ଟ ପ୍ରଭୁଙ୍କର ଯେଉଁ ସ୍କୋପବେଶ ନଟବେର ବେଣୁକର ନବକିଶୋର ନଟବର ଏଇ ରୂପ ପ୍ରତି ତାଙ୍କର କୃଷ୍ଣଙ୍କର ଏଇ ରୂପ ପ୍ରତି ତାଙ୍କର ଆସକ୍ତି ଥାଏ ରୂପାସକ୍ତି ଭଗବାନଙ୍କର ଭକ୍ତ ଭକ୍ତର ପ୍ରଭୁଙ୍କ ରୂପ ପ୍ରତି ଥର ସେ ସେଇ କଥା କହୁଛନ୍ତି କଣ କହିଲେ ମସ୍ତକରେ ମୟୂରପୁଚ୍ଛ ଥିବ ନବ ଆମ୍ର ପଲ୍ଲକ ଥିବ ବିଭିନ୍ନ ସ୍ତବକ ଥିବ କର୍ଣ୍ଣରେ କଣ ଥିବ ପଦ୍ମର କୋଷ କେଶର ଦୁଇ କର୍ଣ୍ଣରେ ଥିବ ଗଳାରେ ମାଳା ଥିବ ହସ୍ତରେ ଦକ୍ଷିଣ ହସ୍ତରେ ଲୀଳା କମଳ ଘୁରୁଥିବେ ଲୀଳା କମଳ କଣ ତେଣୁ ଲୀଳା କମଳ ଭଗବାନ ଯୋଉ କମଳ ଧରନ୍ତି ତାଙ୍କୁ ପଦ୍ମ ଲୀଳା କମଳ କୁହନ୍ତି ଏଥିରେ ଭକ୍ତମାନଙ୍କର ଦୁଃଖକୁ ହରଣ କରନ୍ତି ଭକ୍ତମାନଙ୍କୁ ଆକର୍ଷଣ କରନ୍ତି ଲୀଳା କମଳ ଆଉ ଗଳାରେ ମାଳା ଆଉ ବିଚିତ୍ର ବେଶ ପରିଧାନ ନୀଳ ନାଲି ବିଭିନ୍ନ ନଟବର ବିଭିନ୍ନ ବର୍ଣ୍ଣର ସବୁ ପୋଷାକ ପିନ୍ଧି ଗାମଛା ଗୋଟେ ପ୍ରକାର ଥିବ କ'ଣ ଉତୁରି ଗୋଟେ ପ୍ରକାର ଥିବ ଧୋତି ଗୋଟେ ପ୍ରକାର ଥିବ ତାଙ୍କର ଯୋଉ କମରର ବନ୍ଧା ହେଇଥିବ ସେ ଗୋଟେ କପଡ଼ା ଗୋଟେ ବିଭିନ୍ନ ପ୍ରକାରର ଥିବ ଏଠି ସେ କଥା କହୁଛନ୍ତି ନଟବରଉ କ'ଣ ଲେଖିଲେ ନଟବରଉ ନଟବର ଇତି ସଖିସୁ ଗାୟକେଶୁ ବାଦକେଶୁ ନୃତ୍ୟନ୍ତ କୁଚ କଦାଚିତ ଗାୟମାନ ତତ୍ ଲୀଳା ତାତ୍ ଶୀଳମ୍ ଚ। ଆଚ୍ଛା ସଖାଗଣ, ଆଚ୍ଛା ରଙ୍ଗସ୍ଥଳେ ନଟବର ଶୋଭା ପାଉଛନ୍ତି କିଭଳି ନା ସଖାମାନେ ଗାନ କରୁଛନ୍ତି, ବାଦ୍ୟ କରୁଛନ୍ତି, କେତେବେଳେ କେତେବେଳେ ନୃତ୍ୟ କରୁଛନ୍ତି ଏବଂ କୃଷ୍ଣ ବି ନୃତ୍ୟ କରୁଛନ୍ତି। ଗୋପୀମାନେ ବୃନ୍ଦାବନର ଗ୍ରାମ ଭିତରେ ରହିବା ଗୋପପୁରରେ ରହି ପୂର୍ବରୁ କୃଷ୍ଣ ସଭା ଭିତରେ ଯେଉଁ ରୂପଟିକୁ କୃଷ୍ଣଙ୍କର ରୂପକୁ ଯେଉଁ ଦର୍ଶନ କରିଛନ୍ତି ସେ ରୂପଟିକୁ ସ୍ମରଣ କରି ବୃନ୍ଦାବନ ବର୍ତ୍ତମାନ ଯିବା, ଆମେ କୃଷ୍ଣଙ୍କର ସେ ରୂପକୁ ଦର୍ଶନ କରିକି ଆସିବା। ସେଥିପାଇଁ ସେ ରୂପାଶକ୍ତିରେ ଏଇ ଯେଉଁ ବେଣୁ ଗୀତକୁ ବେଣୁର ଗାନକୁ ଶ୍ରବଣ କରିକି ତାଙ୍କ ମାନସପଟରେ କୃଷ୍ଣଙ୍କ ରୂପଟା ଉଦ୍ରେକ ହେଉଛି ସେଟାକୁ ସେ ବର୍ଣ୍ଣନା କରୁଛନ୍ତି। ସୁଖଦେବ ଆଜି ଭରି ସଭା ଭିତରେ କୃଷ୍ଣଙ୍କର ରୂପକୁ ସବୁ ବର୍ଣ୍ଣନା କରୁଛନ୍ତି। ସମସ୍ତ ମୁନି ଋଷି ବ୍ୟାସଦେବ ଆଉ କିଏ ନାରଦ ମୁନି ପରାଶର ମୁନି ସଂସାର ଶ୍ରେଷ୍ଠ ଶ୍ରେଷ୍ଠ ଋଷିମାନେ କେବଳ କୃଷ୍ଣଙ୍କର ଏ କଥାକୁ ଶୁଣୁଛନ୍ତି, ଭଗବାନଙ୍କର ରୂପ କେମିତି କବିମାନେ ସବୁ ଆସକ୍ତ ହେଇଛନ୍ତି କୃଷ୍ଣଙ୍କ ପ୍ରତି। ହରେ କୃଷ୍ଣ ଜୟ ଗ୍ରନ୍ଥର ଶ୍ରୀମଦ ଭାଗବତ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ଜୟ ଗୌତମ ଆନନ୍ଦେ ହରି।